श्रीमद्भागवतम दसम स्कंद चालीस अध्याय श्लोक 23। भगवान जीवलोकोयं भगवान जीवलोकोयं मोहितास्तव माया मोहितास्तव माया अहं ममेति असद्ग्राहो अहं ममेति असद्ग्राहो भ्राम्यते कर्मवत्मसु भ्राम्यते कर्मवत्मसु भगवान् जीवलोकोऽयं मोहितास्तव माया अहं ममेति असद्ग्राहो भ्राम्यते कर्मवत्मसु भगवान् जीवलोकोऽयं मोहितास्तव माया अहं ममेति असद्ग्राहो भ्राम्यते कर्मवत्मसु। राज्य में श्रीमद्भागवतम दशम स्कंद चालीस अध्याय यह क्रूरंकर प्रार्थना तीस टी स्तुति रही आम गत काली बाईस टी स्तुति पर्यंत कही ये जो आ पूर्व अक्रूर गत काली एभली व्यवस्था होता जे गत का जीव आमर जयदेव गोस्वामी तिरुभाव तिथि एवं अक्रूरंकर प्रार्थना जो थिला विभिन्न अवतार मान विषय कहते षोल रु बाईस सातटी श्लोक विभिन्न अवतार मान विषय कही आम गत का आलोचना करूँ से प्रसंगे जयदेव गोस्वामी जो रही दशावतार स्तोत्र से पाठ करते तेना आज लोचनदास ठाकुर तिरुभाव देखा जाऊ कौन किसी कोइंसिडेंस हम कि ना अक्रूरंक स्तुति सब रही आईस रु तीस ये आठटी स्तुति रही अंतिम स्तुति हूँ तीस नंबर श्लोक आम नोट खाता को भूल पड़े आस जा तेणु बर्तमान एवं स्तुत्वा दुखं विज्ञापयति यही भाव विश्वनाथ चक्रवर्ती ठाकुर कहते जे से अक्रूर भगवान को स्तुति कर जल भितर स्तुति चलती स्तुति करके वर्तमान स्तुति कर सारापर बर्तमान निजर दुख को कहते भगवान को जिते बड़े किसी आवेदन करा जाए सांगे सांगे कहने आमर ये दरकार ये सब रही भगवान प्रथम टे स्तुति करने पड़ो आम भगवान कथा कहचे ये मत भगवान कथा कह भगवान कथा कह तेणु भगवान कथा सीधा सड़क कहुए ना प्रथम मंगलाचरण कराए कृपा प्रार्थना कराए नारायण नमस्कृत नरंग चैव नरोत्तमंग देवी सरस्वती व्यासंग तो जय मुदिर ये प्रसिद्ध मंगलाचरण सत गोस्वामी तेणु भगवान को किसी कह पूर्व नवेदन करा पूर्व किसी स्तुति करने को पड़े तेणु ये सब जो षोल रु बाईस ये सातटी श्लोक भगवान आ पूर्व सब स्तुति कर बाईस श्लोक जाए स्तुति करशेष भाव ये विभिन्न अवतार मान विषय कही वर्तमान निजर एवं स्तुत्वा दुखं विज्ञापयति अक्रूरंकर निजर दुख को विज्ञापन करवेदन करगवान पाखे ए भगवान तब माया मोहित भगवान मायार समस्त मोहित होकर रही एमती कि जो मैंने मुक्त जीव मध्य मुक्त पुरुष मैंने से ଭଗବାନ ମାୟାରେ ମୋହିତ ହୋଇକି ରହିଛନ୍ତି। ଏ ନୁହଁ ଯେ ସେମାନେ ଭଗବାନ ମାୟାରେ ମୋହିତ ହୋଇନାହାନ୍ତି, କିନ୍ତୁ ସେମାନେ ବହିରଙ୍ଗ ମାୟାରେ ନଥାନ୍ତି, ସେମାନେ ଅନ୍ତରଙ୍ଗ ମାୟାରେ ଥାନ୍ତି। ମହାତ୍ମାନସ୍ତ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମା ସୀତା, ଭଗବତ ଗୀତାରେ ଭଗବାନ କହିଲେ। ମହାତ୍ମାମାନେ ସେମାନେ ଭଗବାନଙ୍କର ଅନ୍ତରଙ୍ଗ ଶକ୍ତିରେ ସେମାନେ ଥାନ୍ତି, ସେମାନେ ମଧ୍ୟ ସେଥିରେ ମୋହିତ ହୋଇକି ରହିଥାନ୍ତି। ତେଣୁ ଇଏ ଯେଉଁ କହୁଛନ୍ତି ଭଗବାନ, ତବ ମାୟା ମୋହିତ ଅହଂ ମମେତି ଅସଦ୍ଗ୍ରହ, ପ୍ରଭୁ ଆପଣଙ୍କ ମାୟାରେ ମୋହିତ ହୋଇ ଅହଂ ମମେତି ଅସଦ୍ଗ୍ରହ। ଶତକଡ଼ ଅନୁସତ ଭାଗ ଲୋକ ଏହିଭଳି ଭାବରେ ମାୟାରେ ମୋହିତ ହୋଇକି ରହିଛନ୍ତି। ଅହଂ ମମେତି ଇଏ ଅସଦ୍ଗ୍ରାହ, ଅସଦ୍ଗ୍ରାହ କହିଲେ ଇତି ଅକାରଣ ଅସତି ଦେହାଦୌ ଗ୍ରାହ ଆଗ୍ରହ ଯଶ୍ୟ ସହ, ଏ କୌଣସି କାରଣ ନାହିଁ ଏ ଦେହ ଆଉ ଅହଂ ମମେତି ଦେହ ଏବଂ ଦେହ ସମ୍ବନ୍ଧୀୟ ବସ୍ତୁପତି ଯେଉଁ ରହିଛି ଅସଦ୍ଗ୍ରାହ ଏଇଟା ଗ୍ରହଣ କରିଛନ୍ତି ବା ଏଇ ଗୋଟେ ଆସକ୍ତି ରହିଛି, ଏଇଟା ଭଗବାନଙ୍କ ମାୟାରେ ମୋହିତ ହୋଇକରି ଏସବୁ ରହିଛନ୍ତି। ଏଇଭଳି ଭାବରେ ଅବସ୍ଥାରେ ସେମାନେ ଅଛନ୍ତି ଅସଦ୍ଗ୍ରାହ। ତେଣୁ ଅୟଂ ଜୀବଲୋକ, ତେଣୁ ସେଇଥିପାଇଁ ସେମାନେ ଏଇ ଜୀବଲୋକରେ ଏ ଭୌତିକ ଜଗତରେ କର୍ମବତ୍ମସୁ କର୍ମ ମାର୍ଗରେ ଭ୍ରାମ୍ୟତେ ମୁହୁ ଆବୃତ୍ତିଆ ପ୍ରବର୍ତ୍ତତେ ନ ତୁ ତୋଦ୍ ଭକ୍ତୌ ଇତ୍ୟର୍ଥ। ଏଠି ବିଶ୍ୱନାଥ ଠାକୁର ମଧ୍ୟ ସେଟା କହୁଛନ୍ତି, ସମସ୍ତେ ଭଗବାନଙ୍କ ମାୟାରେ ମୋହିତ ହୋଇକରି ଏ ଭୌତିକ ଜଗତରେ ଘୁରି ପଡ଼ୁଛନ୍ତି, କିନ୍ତୁ ଭଗବାନଙ୍କ ଭକ୍ତ ନୁହନ୍ତି। ଭଗବାନ ଭକ୍ତ ଏ ଗୁଣ ଭିତରେ ନଥାନ୍ତି, ସେମାନେ ଏ ଗୁଣରୁ ଉର୍ଦ୍ଧ୍ୱରେ। ତେଣୁ ଏ ଯେଉଁ ଅହଂ ମମେତି ଅସଦ୍ଗ୍ରହ ଯେଉଁ ରହିଛି, ଏଇଟା ଆମର ଋଷଭଦେବ, ଭଗବାନ ଋଷଭଦେବ ସିଏ କହିଛନ୍ତି ତାଙ୍କର ଯେଉଁ ରହିଛି ପଞ୍ଚମ ସ୍କନ୍ଧରେ ଭଗବାନଙ୍କର କଥା ରହିଛି ଋଷଭଦେବଙ୍କର। ସେ ତାଙ୍କର ଶହେ ପୁତ୍ର, ଯାହାଙ୍କର ଶହେ ପୁତ୍ର ଭିତରେ ଜ୍ୟେଷ୍ଠ ହେଉଛନ୍ତି ଭରତ ମହାରାଜ, ଯାହାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ। ସେ ତାଙ୍କ ପୁତ୍ରମାନଙ୍କୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି ଭାଗବତ ପଞ୍ଚମ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ, ସେଥିରେ ଏ କଥାଟି କହିଛନ୍ତି ଏ ଅହଂ ମମ ଯେଉଁ ମାୟାର କେମିତି ଆସୁଛି, କିଭଳି ସୃଷ୍ଟି ହେଉଛି ଏଇଟା। ତେଣୁ ସେ କହିଛନ୍ତି ସ୍ତ୍ରୀ ପୁଂସ ସ୍ତ୍ରୀୟ ମିଥୁନ ଭାବ ମିତମ ତୟୋର୍ମିତ ହୃଦୟ ଗନ୍ତି ମାହୁ ଅତ ଗୃହକ୍ଷେତ୍ର ସୁତାପ୍ତ ବିତେ ଜନସ ମୋହୟଂ ଅହଂ ମମେତି। ଅହଂ ମମେତି ଏ ଯେଉଁ ଭାବଟା ଆସୁଛି କେମିତି ଆସୁଛି ନା ପୁଂସ ସ୍ତ୍ରୀୟ ମିଥୁନ ଭାବ ମିତମ, ଏ ଭୌତିକ ଜଗତ ଏଇଟାକୁ କୁହାଯାଉଛି ମିଥୁନା ଗାଁର, ମୈଥୁନ ପ୍ରଥମ ସ୍କନ୍ଧ ସେଇ ଋଷଭଦେବ ମଧ୍ୟ କହିଛନ୍ତି ଏଇଟା ମୈଥୁନା ଗାଁର ଆଶାଦ୍ୟ ମୈଥୁନ ଗାଁର ଏ ଯେଉଁ ଶ୍ଳୋକଟି ରହିଛନ୍ତି ଯଥା ଯଦା ନ ପଶନ୍ତି ଅଯଥା ଗୁଣିହା ସ୍ୱାର୍ଥେ ପ୍ରମତ ସହସା ବିପଶିତ ଗତସ୍ମୃତି ବିନ୍ଦତେ ତତ୍ ତାପ ଆଶାଦ୍ୟ ମୈଥୁନ ମଗାର ଅଜ୍ଞ ଅଜ୍ଞ ହେଇଥିବାରୁ ଅଜ୍ଞାନରେ ଥିବାରୁ ସେ ମୈଥୁନ ଗାଁରେ ରହି ସେମାନେ ଭାବୁଛନ୍ତି ଏମାନେ ଆନନ୍ଦ ଉପଭୋଗ କରୁଛନ୍ତି। ପ୍ରିଣ୍ଟିଂ ମିଷ୍ଟେକ୍ ଅଛି ସେ ର ଫଳା ରହିବ ଗ୍ରାହ ଅସତ୍ ଗ୍ରାହ। ତେଣୁ ଏ ଯେଉଁ ଏ ମୈଥୁନାଗାରରେ ଆମେ ରହିଛେ ମାନେ ସେଥିପାଇଁ ଏ ଯେହେତୁ ଏ ମୈଥୁନାଗାର ସେଥିପାଇଁ ଏ ଆକର୍ଷଣ ରହିଛି, ପୁରୁଷ ସ୍ତ୍ରୀ ଆକର୍ଷଣଟି ରହିଛି। ପୁରୁଷ ସ୍ତ୍ରୀ ଓ ମିଥୁନୀ ଭାବ ମେଥମ ତୟୋର୍ମିତ ହୃଦୟ ଗ୍ରନ୍ଥି ମାହୁ, ଏ ଆକର୍ଷଣରୁ ହୃଦୟର ବନ୍ଧନ ଆରମ୍ଭ ହୁଏ। ହୃଦୟ ଗ୍ରନ୍ଥି ଏଇଟାକୁ ହୃଦୟ ଗ୍ରନ୍ଥି ବୋଲି କୁହାଯାଏ, ହୃଦୟର ବନ୍ଧନ। ଆମର ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ହୃଦୟ ବନ୍ଧନ କ'ଣ ନା, ଆପଣ ଯଦି ଚାହିଁବେ ଏ ଯେଉଁ ଆସକ୍ତି ରହିଛି ତୁଟିବା ପାଇଁ, ଚାହିଁଲେ ମଧ୍ୟ ସେମାନେ ଛାଡ଼ିବେ ନାହିଁ ଆପଣଙ୍କୁ, ଇଏ ହେଉଛି ଗ୍ରନ୍ଥି। ଅନ୍ୟ ଯେଉଁ ଆସକ୍ତି ସ୍ୱରୂପ ରହିଛି ଭୌତିକ ଜଗତରେ ଯେଉଁମାନଙ୍କର ଧନ ବା ଅନ୍ୟାନ୍ୟ ସବୁ ବସ୍ତୁ ପ୍ରତି ଯେଉଁ ଆକର୍ଷଣ ରହିଛି, ଆପଣ ଯେତେବେଳେ ସେ ଆକର୍ଷଣରୁ ମାନେ ଦୂରେଇ ଯିବା ପାଇଁ ଚାହିଁବେ, ବୈରାଗ୍ୟ ନେବା ପାଇଁ ଚାହିଁବେ, ସେମାନେ ଆପଣଙ୍କୁ ଜାବୁଡ଼ିକି ଧରିବେ ନାହିଁ, ସେମାନଙ୍କର କିଛି ଇଏ ନାହିଁ, ତାଙ୍କ ତରଫରୁ କିଛି ଆମ ପ୍ରତି ଆକର୍ଷଣ ସେମାନେ କରିବେ ନାହିଁ ବା ସେମାନେ ଆମକୁ ଛାଡ଼ିବେ ନାହିଁ, ଏମିତି ନୁହଁ। ଆମେ ଯଦି ତାଙ୍କୁ ଛାଡ଼ିଦେବେ ସେମାନେ ମଧ୍ୟ ଆମକୁ ଛାଡ଼ିଦେବେ। ଏସବୁ ଏ କଥାଟି ଗୋଟେ କଥା ଜାଗାରେ ଅଛି ଯେ ଜଣେ ଯାଇଥିଲେ ଆମର ଯେଉଁ ରହିଛନ୍ତି ବିବେକାନନ୍ଦ, ବିବେକାନନ୍ଦ ଜଣଙ୍କ ଗୃହକୁ ଯାଇଥିଲେ ଏବଂ ତାଙ୍କର ଏଇ ଯେଉଁ ବିଭିନ୍ନ ପ୍ରକାର ଭୌତିକ ଆସକ୍ତି ସବୁ ରହିଛି ଏଇଟାକୁ ଦେଖିକରି ସେ ଗୋଟେ କ'ଣ କରିଥିଲେ ନା, ସେ ଗୋଟେ ଗଛକୁ ଜାବୁଡ଼ିକି ଧରିଥିଲେ, ଗଛକୁ ଜାବୁଡ଼ି ଧରିକିରି ଚିତ୍କାର କରୁଛନ୍ତି, ମୋତେ ଏ ଗଛ ଛାଡ଼ୁନି, ମୋତେ ଏ ଗଛ ଛାଡ଼ୁନି, ଏଇଭଳିଆ ଚିତ୍କାର କରୁଛନ୍ତି। ତେଣୁ ସେ ଯାହା ଗୃହକୁ ଯାଇଥିଲେ ସେ ଆସିଲେ ତାଙ୍କ ହାତକୁ କାଢ଼ିଦେଲେ, କହିଲେ କ'ଣ ଗଛ ଛାଡ଼ୁନି କ'ଣ, ଆପଣ ଆପଣ ମାଡ଼ିକି ମାଡ଼ି ବେଶୀ ଧରିଛନ୍ତି, ଆପଣ କ'ଣ କହୁଛନ୍ତି ଛାଡ଼ୁନି ବୋଲି। ତେଣୁ ସିଏ ଏଇ ଉଦାହରଣ ଦେଲେ, କହିଲେ ତୁମେ ଯେଉଁ ଏଇ ଯେଉଁ ଭୌତିକ ଆସକ୍ତି ରହିଛି ତୁମେ କହୁଛ ତୁମେ ସେ ଆସକ୍ତି ଛାଡ଼ିପାରୁନ ବୋଲି, ପ୍ରକୃତରେ ସିଏ ତୁମକୁ ଛାଡ଼ୁନାହାନ୍ତି, ତୁମେ ତାକୁ ଛାଡ଼ୁନ, ଏଇଭଳି ଭାବରେ କହିଥିଲେ। କିନ୍ତୁ ଏଇଟା ଏତେ ସହଜ କଥା ନୁହଁ, ଭୌତିକ ଆସକ୍ତି ଯେଉଁ ରହିଛି ସେଥିପାଇଁ ହୃଦୟ ଗ୍ରନ୍ଥି ବୋଲି ସେଠି କୁହାଯାଉଛି। ଆମେ ଯଦି ବା ଚାହିଁବା ଛାଡ଼ିଦେବା ପାଇଁ ସେମାନଙ୍କୁ, କିନ୍ତୁ ସେମାନେ ଆମକୁ ଛାଡ଼ିବେ ନାହିଁ, ସେଇଟା ହୃଦୟ ଗ୍ରନ୍ଥି ସେଇଟାକୁ କୁହାଯାଏ। ପୁଂସ ସ୍ତ୍ରୀ ମିଥୁନ ଭାବ ମେତନ ତୟର ମୃତ ହୃଦୟ ଗ୍ରନ୍ଥି ମାଉ, ଅତ ଏଇ ହୃଦୟ ଗ୍ରନ୍ଥିରୁ କ'ଣ ହୁଏ ନା ଗୃହ କ୍ଷେତ୍ର ସୁତ ଆପ୍ତ ବିତେଇ ଜନସ୍ୟ ମୋହୟଂ ଅହଂ ମମେତି, ଅହଂ ମମେତି ଏଇ ଶବ୍ଦରୁ ଆମେ ଆସିଲେ। ପଞ୍ଚମ ସ୍କନ୍ଧରେ ଋଷଭଦେବ ଏ କଥାଟି କହିଛନ୍ତି, ଅହଂ ମମେତି ଏଇ ଶବ୍ଦ ଯେଉଁ ଆସୁଛି ଏଇଟା ହେଉଛି ଏଇ ମିଥୁନ ଭାବରୁ ଆସୁଛି, ପୁରୁଷ ସ୍ତ୍ରୀ ଆକର୍ଷଣ ଆସୁଛି, ସେଥିପାଇଁ ହୃଦୟର ବନ୍ଧନ ହେଉଛି। ହୃଦୟ ବନ୍ଧନ ହେଲେ ତା ଗୋଟିଏ ପରେ ଗୋଟିଏ ଜିନିଷ ଆସୁଛି, ଗୃହ ସୁତ ଆପ୍ତ ପିତେଇ ଏଇସବୁ ଆମର ସବୁ ଆସୁଛି ଏବଂ ଏହିଭଳି ଭାବରେ ଅହଂ ମମେତି ଏହିଭଳି ଭାବରେ ଆମର ମାୟା ଦ୍ୱାରା ମୋହିତ ହେଇକି ରହୁଛେ। ଅହମ୍ କହିଲେ ଆମେ ନିଜେ ଭାବୁଛେ ଆମେ ହେଉଛେ ଏ ଶରୀର, ଭଗବାନ ମାୟାରେ ମୋହିତ ହେଇକି ଆମେ ଏଇଟା ଭାବୁଛେ। ଏବଂ ମମେତି କହିଲେ ମୋର ବୋଲି ଯେଉଁ ଭାବୁଛେ ଏଇଟା ମଧ୍ୟ ଭଗବାନଙ୍କ ମାୟାରେ ମୋହିତ ହେଇକିରି ଆମେ ଏହିଭଳି ଭାବରେ ଭାବୁଛେ, ଅହଂ ମମେତି। ତେଣୁ ଏ ହେଉଛି ଜନସ୍ୟ ମୋହୟଂ, ଏଇଭଳି ଭାବରେ ସମସ୍ତେ ମୋହିତ ହେଇକି ରହିଛନ୍ତି। ତେଣୁ ସେ କଥା ଆମର କ୍ରୁଡ଼ କହୁଛନ୍ତି ଯେ ଭଗବାନ ଜୀବ ଲୋକୟଂ ମୋହିତ ସ୍ତବ ମାୟା, 23 ନମ୍ବର ଶ୍ଳୋକ ନାଇଁ ଶ୍ରୀଧର ସ୍ୱାମୀ ତାଙ୍କର ଭାଷ୍ୟରେ କହୁଛନ୍ତି ଯେ ଏବଂ ସ୍ତୁତ୍ୱା ବନ୍ଧ ମୋକ୍ଷଂ ପ୍ରାର୍ଥୟତି ଆହୁ ଭଗବାନ ନୀତି, ଏଇଭଳି ଭାବରେ ଭଗବାନ ସ୍ତୁତି କରି ସିଏ ଏଇ ବନ୍ଧନରୁ ମୁକ୍ତ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ଭଗବାନ ନୀତି। ଅସତି କହିଲେ ଦେହାଦୌ ଗ୍ରାହ ଆଗ୍ରହ ଯଶ୍ୟ ସହ ଅସନ୍ ଗ୍ରାହ ଯଶ୍ୟତି ବା, ତେଣୁ ଏଇ ଯେଉଁ ଦେହ ଏବଂ ଦେହ ସମ୍ବନ୍ଧୀୟ ବସ୍ତୁ ପ୍ରତି ଯେଉଁ ଆଗ୍ରହ ରହିଛି ଏଇଟାକୁ ଅସତ୍ଗ୍ରାହ ବୋଲି କୁହାଯାଉଛି। ଅସତ୍ଗ୍ରାହ କହିଲେ ମିଥ୍ୟା ଶରୀର ଇତ୍ୟାଦିକୁ ଯେଉଁ ଆମେ ଭାବୁଛେ ଅହଂ ଇତ୍ୟାଦି, ଏ ମିଥ୍ୟା ଏ ଅସତ୍ ଅସତ୍ ବସ୍ତୁ, ଏଇଟା ସତ୍ ବସ୍ତୁ ନୁହଁ। ଅସତ୍ ବସ୍ତୁ କହିଲେ ଏଇଟା ସବୁବେଳେ ପାଇଁ ରହିବ ନାହିଁ ଅସତ୍, ସେଥିପାଇଁ କୁହାଯାଉଛି। ପ୍ରହ୍ଲାଦ ମଧ୍ୟ ସେ କଥା କହିଲେ ତାଙ୍କ ପିତାଙ୍କୁ ହିରଣ୍ୟକଶିପୁଙ୍କୁ, ହିରଣ୍ୟକଶିପୁ ଯେତେବେଳେ ପଚାରିଥିଲେ ଯେ ସବୁଠାରୁ ଶ୍ରେଷ୍ଠ ଶିକ୍ଷା କ'ଣ ତୁମେ ପ୍ରାପ୍ତ ହୋଇଥିଲ, ସେହି ପ୍ରଶ୍ନର ଉତ୍ତରରେ ପ୍ରହ୍ଲାଦ ମହାରାଜ ଏ କଥାଟି କହିଥିଲେ ଯେ ତତ୍ ସାଧୁ ମନି ଅସୁରବର୍ଜ୍ୟ ଦେହିନାମ ସଦା ସବୁଦ୍ବିଘ୍ନ ଧିଆମ ଅସତ୍ଗ୍ରାହାତ, ଅସତ୍ଗ୍ରାହାତ କଥା ସେ କହିଥିଲେ। ତତ୍ ସାଧୁ ମନି ଅସୁରବର୍ଜ୍ୟ ଦେହିନାମ, ହେ ଅସୁର ଶ୍ରେଷ୍ଠ ତାଙ୍କୁ ପିତା ବୋଲି ସମ୍ବୋଧନ କରିନଥିଲେ ପ୍ରହ୍ଲାଦ, ଅସୁରଶ୍ରେଷ୍ଠ ବୋଲି କହିଥିଲେ। ଏବଂ ଅସୁରଶ୍ରେଷ୍ଠ କହିବା ଦ୍ୱାରା ଆମେ ଭାବୁଛେ ଏଇଟା ଗୋଟେ ଅପମାନଜନକ କଥା, କିନ୍ତୁ ତାଙ୍କୁ ଲାଗୁଥିଲା ଏଇଟା ବହୁତ ସମ୍ମାନଜନକ କଥା। ଅସୁର ଶ୍ରେଷ୍ଠ ଯେଉଁ କହିଲେ, ଅସୁର ବର୍ଜ୍ୟ, ଅସୁର ଶ୍ରେଷ୍ଠ, ତେଣୁ ସେମାନେ ଭାବନ୍ତି ଯେ ଆମେ ହେଉଛେ ବହୁତ ଉନ୍ନତ ସ୍ତରରେ। ଅସୁରମାନେ ସେମାନେ ନିଜକୁ ଭାବନ୍ତି ଆମେ ହେଉଛେ ବହୁତ ଉନ୍ନତ ସ୍ତରର। ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା ସେହି ସମୟରେ, ଯେତେବେଳେ ଅସୁରମାନେ ଭଗବାନ ଜାଣିଛନ୍ତି, ଅସୁରମାନଙ୍କ ସବୁବେଳେ ବୁଦ୍ଧି ହେଉଛି ବିପରୀତ ବୁଦ୍ଧି, ସର୍ବଥା ବିପରୀତାନ ବୁଦ୍ଧି ତା ପାର୍ଥ ତାମସି, ଏ ତମଙ୍ଗଳର ବୁଦ୍ଧି ହେଉଛି ସବୁବେଳେ ବିପରୀତ ଭାବରେ ସେମାନେ ତାଙ୍କର ରହିବ ବୁଦ୍ଧି। ତେଣୁ ଯେତେବେଳେ ଭଗବାନ କ'ଣ କଲେ ନା, ଯେଉଁ ମନ୍ଥନ ଆରମ୍ଭ ହେଲା, ସମୁଦ୍ର ମନ୍ଥନ ଆରମ୍ଭ ହେଲା, ସେହି ସମୟରେ ସେ ଭଗବାନ ଗଲେ ସେ ବାସୁକୀଙ୍କର ମୁଖ ପ୍ରଦେଶରେ ଯାଇ ପହଞ୍ଚି, ମୁଖ ଭାଗରେ ଯାଇ ରହିଲେ, ଏବଂ ଦେବତାମାନେ ମଧ୍ୟ ତାଙ୍କ ପଛେ ପଛେ ଗଲେ। ମନ୍ଥନ ହେବ, ଦୁଇ ଦଳ ହୋଇକରି ମନ୍ଥନ କରିବେ। ତେଣୁ ଭଗବାନ ଯେତେବେଳେ ଆସି ପହଞ୍ଚିଗଲେ ମୁଖ ପାଖରେ, ଅସୁରମାନେ ଅବଜେକ୍ସନ୍ କଲେ, ଅବଜେକ୍ସନ୍ କ'ଣ, ସେ ଅବଜେକ୍ସନ୍ ନା ଆମେ କ'ଣ କମ କି, ଆମେ କାହିଁ ପଛରେ ରହିବୁ। ସେ କହିଲେ ଆମେ ମଧ୍ୟ ପ୍ରଖ୍ୟାତା ଜନ୍ମକର୍ମ ବି ନ ବୟମ ଗୁଣିମ ପୁଚ୍ଛ, ଆମେ ପୁଚ୍ଛକୁ ଧରିବୁ ନାହିଁ, କାହିଁକିନା ଇଏ ହେଉଛି ଏଇଟା ଏ ଯେଉଁ ଇଏ ହେଉଛି ନିଚ ଅଙ୍ଗ, ନ ବୟମ ଗୁଣିମ ପୁଚ୍ଛ, ଅହେର ଅଙ୍ଗମ ଅମଙ୍ଗଳମ, ଇଏ ହେଉଛି ଅମଙ୍ଗଳ ଅଙ୍ଗ, ତେଣୁ ଆମେ ମଧ୍ୟ ଶ୍ରଦ୍ଧା କ'ଣ, ଆମେ ମଧ୍ୟ ପ୍ରଖ୍ୟାତ ଜନ୍ମ ଶ୍ରଦ୍ଧା ସୁତ ସମ୍ପନ୍ନା, ଆମେ ମଧ୍ୟ ଶାସ୍ତ୍ର ସବୁ ଅଧ୍ୟୟନ କରିଛୁ, ଆମେ ମଧ୍ୟ କୌଣସି କମ ଗୁଣରେ କମ୍ ନୁହଁ, ଏବଂ ଆମର ମଧ୍ୟ ଜନ୍ମ ସବୁ ରହିଛି ବହୁତ ପ୍ରଖ୍ୟାତ, ଆମର ମଧ୍ୟ ସେଇ କଶ୍ୟପଙ୍କ ଠାରୁ ଆସୁଛୁ, ଦେବତାମାନେ ଯେଉଁଭଳି ଭାବରେ କଶ୍ୟପଙ୍କ ଠାରୁ ଆସୁଛନ୍ତି, ଆମେ ମଧ୍ୟ ସେଇଭଳି ଭାବରେ କଶ୍ୟପଙ୍କ ଠାରୁ ଆସୁଛୁ, ଆମ ଅସୁରମାନେ ମଧ୍ୟ ଶ୍ରେଷ୍ଠ, ଆମେ ମଧ୍ୟ କେଉଁ ଗୁଣରେ କମ୍ ନୁହଁ। ତେଣୁ ଅସୁରମାନେ ଏବଂ ଦେବତାମାନଙ୍କ ଭିତରେ ସବୁବେଳେ ଏଇ ଝଗଡ଼ାଟି ଚାଲିଛି, କିଏ ଶ୍ରେଷ୍ଠ, ଅସୁରମାନେ ଭାବନ୍ତି ଆମେ ଶ୍ରେଷ୍ଠ। ଥରେ ଦେବତାମାନେ ଏବଂ ଅସୁରମାନେ ମିଶି ଗଲେ ବ୍ରହ୍ମାଙ୍କ ପାଖକୁ, ତାଙ୍କ ଭିତରେ କିଏ ଶ୍ରେଷ୍ଠ ସେ ନିର୍ଣ୍ଣୟ କରିବେ। ତେଣୁ ବ୍ରହ୍ମା କ'ଣ କଲେ, ବ୍ରହ୍ମା କହିଲେ ଠିକ୍ ଅଛି, ବ୍ରହ୍ମଲୋକ ବିରାଟ ଐଶ୍ୱର୍ଯ୍ୟ ରହିଛି, ସେଥିରେ କୌଣସି ଐଶ୍ୱର୍ଯ୍ୟର କମି ନାହିଁ, ହେଉଥିବା ଜଗତ ଶ୍ରେଷ୍ଠ ଐଶ୍ୱର୍ଯ୍ୟ ସେଇଠି ରହିଛି। ଆମର ଆଚାର୍ଯ୍ୟମାନେ କହନ୍ତି ଭଗବାନ ଯେଉଁ କହିଲେ ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ, ବ୍ରହ୍ମାଙ୍କର ଗୋଟିଏ ଦିନ, ଆଜି ଦେବତାମାନଙ୍କର ଦିନ ଆରମ୍ଭ ହୋଇଗଲା, ଏ ମକର ସଂକ୍ରାନ୍ତି ପରେ ଦେବତାମାନଙ୍କର ଦିନ ଆରମ୍ଭ ହୋଇଗଲା, ତା ପୂର୍ବରୁ ଯେତେବେଳେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୋଇଥିଲା, ଦେବତାମାନଙ୍କର ରାତ୍ରି ହୋଇଥିଲା, ବର୍ତ୍ତମାନ ମକର ସଂକ୍ରାନ୍ତିରେ ଯେତେବେଳେ ସୂର୍ଯ୍ୟ ମକର ଉତ୍ତରକୁ ପ୍ରବେଶ କଲେ ଦେବତାମାନଙ୍କର ଦିନ ହେଲା, ଏବଂ ବ୍ରହ୍ମାଙ୍କର ଦିନ ବିଷୟରେ କୁହାଯାଇଛି ଯେ ସହସ୍ର ଯୁଗ, ଏକ ହଜାର ଯୁଗ। ତେଣୁ ଏଇଥିରୁ ଆମେ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଜାଣିବା। ତେଣୁ ବ୍ରହ୍ମାଙ୍କର ଯେଉଁ ଡାଇନିଂ ହଲ୍ ଅଛି, ବିରାଟ ବଡ଼ ଡାଇନିଂ ହଲ୍ ଅଛି, ସେ କହିଲେ ପ୍ରଥମେ ତୁମେ ସବୁ ଖାଦ୍ୟ ଗ୍ରହଣ କର ବା ପ୍ରସାଦ ପାଅ ବା ଯାହା ବି ହେଉ ଖାଦ୍ୟ ଗ୍ରହଣ କର, ତାପରେ ଆମେ ଡିସାଇଡ଼ କରିବା ତୁମ ଭିତରେ କିଏ ଶ୍ରେଷ୍ଠ, ଆମେ ସେଇଟା କହିବା, ନିର୍ଣ୍ଣୟ ଦେବା, ଜଜମେଣ୍ଟ ଦେବା। ତେଣୁ ପ୍ରଥମେ ଅସୁରମାନଙ୍କୁ କୁହାଗଲା ତାହେଲେ ତୁମେ ପ୍ରଥମେ ଯାଅ, ତୁମେ ପ୍ରସାଦ ପାଇଦିଅ, ତୁମେ ବହୁତ କ୍ଷୁଧାର୍ତ୍ତ କ୍ଷୁଧାର୍ତ୍ତ ଅଛ, ତେଣୁ ଗୋଟେ କଣ୍ଡିସନରେ ସେମାନେ ଖାଇବେ, କ'ଣ ନା ତାଙ୍କର ହାତ ବନ୍ଧା ହୋଇଯିବ, ଷ୍ଟ୍ରେଟ୍ ରହିବ ହାତ, ହାତ ଷ୍ଟ୍ରେଟ୍ ରହିବ, ତେଣୁ ସେଇ ଷ୍ଟ୍ରେଟ୍ ହାତରେ ଖାଇବେ, ଏଇଟା ପରୀକ୍ଷା ହେଲା। ତେଣୁ ଅସୁରମାନେ ଯେତେବେଳେ ଗଲେ, ହାତ ତ ଭଗବାନ ଏଭଳି ସୃଷ୍ଟି କରିଛନ୍ତି, ହାତ ବଙ୍କା ହେଲେ ସବୁ କାମ କରିବ, ବଙ୍କା ନହେଲେ କ'ଣ କାମ କରିପାରିବନି କିଛି ବିଶେଷ କାମ। ତେଣୁ ସେମାନେ ବହୁତ କଷ୍ଟରେ କିଛି ଖାଇପାରିଲେ ନାହିଁ, ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ଥିଲା, ସୁସ୍ୱାଦୁ ଖାଦ୍ୟ ସବୁ ଥିଲା, ଚତୁର୍ବିଧା ଶ୍ରୀ ଭଗବତ ପ୍ରସାଦ, କିନ୍ତୁ ସେମାନେ ଖାଇପାରୁନାହାନ୍ତି। ତେଣୁ କହିଲେ ଇଏ କ'ଣ, ପିତାମହ ଆମକୁ ଗୋଟେ ଏଭଳି କଲେ, ବ୍ୟବସ୍ଥା କଲେ, ଖାଇବାକୁ ଦେଲେ, କିନ୍ତୁ ଖାଇବାକୁ ହାତ ବାନ୍ଧିଦେଲେ, ଖାଇବ ନାହିଁ ବୋଲି ବ୍ୟବସ୍ଥା କରିକି ଇଏ କଲେ, ଆମକୁ ଠକିବା ପାଇଁ ଏସବୁ କରିଛନ୍ତି, ଏଇଭଳି ଭାବେ କହି ବ୍ରହ୍ମାଙ୍କୁ ଗାଳି ଦେଇକି ପଳେଇଗଲେ, ଖାଇପାରିଲେ ନାହିଁ। ତାପରେ ଦେବତାମାନଙ୍କର ପାଳି ଆସିଲା, ଦେବତାମାନେ ଗଲେ, ଦେବତାମାନେ ଖାଇବା ପାଇଁ ବସିଲେ, କିଭଳି ଖାଇଲେ, ତାଙ୍କର ମଧ୍ୟ ହାତ ବନ୍ଧା ହୋଇଥିଲା, କିନ୍ତୁ ସେମାନେ
ସେ ଖାଦ୍ୟକୁ ନେଇ ଜଣେ ଅନ୍ୟ ଜଣକୁ ଦେଲେ, ସିଏ ଅନ୍ୟ ଜଣକୁ ଦେଲେ, ସିଏ ଅନ୍ୟ ଜଣକୁ ଦେଲେ, ରାଉଣ୍ଡ ହେଇଗଲା, ସମସ୍ତେ ପାଇଗଲେ ଖାଦ୍ୟ। ତେଣୁ ଆଉ ବ୍ରହ୍ମାକୁ ତାଙ୍କୁ ଜଜମେଣ୍ଟ ଦେବାକୁ ପଡ଼ିଲାନି, ସେମାନେ ବୁଝିଗଲେ। ତେଣୁ ଯାହା ହଉ, ଅସୁରମାନେ ମଧ୍ୟ ସେମାନେ ଭାବନ୍ତି। ସେଥିପାଇଁ ମୋର ଗୋଟେ ଏଇଟା ସନ୍ଦେହ ଥିଲା, ଏ ଡାଉଟ୍ଟା ଥିଲା। ଅସୁର ସମ୍ପଦ ବୋଲି କୁହାଯାଏ ଭଗବତ ଗୀତାରେ ଷୋଡ଼ଶ ଅଧ୍ୟାୟରେ, ଦୈବ ଅସୁର ସମ୍ପଦ ବିଭାଗ ଯୋଗ ବୋଲି କୁହାଯାଉଛି। ସେମାନେ ଭାବନ୍ତି ଏଇଟା ଗୋଟେ ସମ୍ପଦ ଆମର। ମୁଁ ଭାବେ ଏଇଟା ତ ସବୁ ଦୁର୍ଗୁଣ ସବୁ, ଏଇଟାକୁ କ'ଣ ସମ୍ପଦ ବୋଲି କାହିଁକି କୁହାଯାଇଛି ନା? ଅସୁରମାନେ ଭାବନ୍ତି ଏଇଟା ହେଉଛି ଆମର ସମ୍ପଦ, ଆମର ଗୁଣ। ଏଇଟା ଦମ୍ଭ ଦର୍ପ ବିମାନସ କ୍ରୋଧ ପାରୁସମେ ବଚ ଅଜ୍ଞାନ ଚାବିଦ ଆଚସ୍ୟ ପାର୍ଥ ସମ୍ପଦ ମାସୁରୀ, ସମ୍ପଦ ବୋଲି କୁହାଗଲା। ସେମାନେ ଭାବନ୍ତି ଇଏ ଆମର ସମ୍ପଦ। ଯାହା ହଉ, ପ୍ରହ୍ଲାଦ ମହାରାଜ ଯେତେବେଳେ କହିଲେ ଅସୁରବର୍ଜ୍ୟ, ସେତେବେଳେ ସେ ଭାବୁନଥିଲେ ଏଇଟା ମୋତେ ଗୋଟେ ନିନ୍ଦା କରି କଥା କହୁଛି, ଭାବୁଥିଲେ ବହୁତ ମୋତେ ସମ୍ମାନ କରୁଛି ପ୍ରହ୍ଲାଦ ଅସୁରବର୍ଜ୍ୟ। ତାଧୁ ମାନେ ଅସୁରବର୍ଜ୍ୟ ଦେହି ନାମ ସଦା ସମୁଦ୍ର ବିଘ୍ନ ଧିଆ ମସତ ଗ୍ରହାତ, ସମସ୍ତେ ଧିଆ ଯେଉଁମାନେ ଦେହ ଧାରଣ କରିଛନ୍ତି, ଏ ଦେହଟା ପ୍ରକୃତରେ ଆମର ଉପାଧି, ଏଇଟା ପ୍ରକୃତ ଆମ ଶରୀର ନୁହଁ, ଏଇଟା ଗୋଟେ ଖୋଳପାବଳି। ତେଣୁ ଏ ଯେଉଁ ଦେହ ଆମେ ଧାରଣ କରୁଛୁ, ଇଏ ହେଉଛି ଅସତ୍ ଗ୍ରହାତ, ସବୁବେଳେ ପାଇଁ ରହିବ ନାହିଁ। ତେଣୁ ସତ୍ ଶରୀରକୁ ଆମେ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିବା। ସେଥିପାଇଁ ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦମୟ, ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ଘନ। ତେଣୁ ତାଙ୍କର ଯେଉଁମାନେ ଶରୀରରେ ଯାଆନ୍ତି ସେମାନଙ୍କୁ ସତାଙ୍ଗ ବୋଲି କୁହାଯାଏ, ତାଙ୍କ ଶରୀରରେ ମଧ୍ୟ ସତ୍ ସବୁବେଳେ ପାଇଁ ରହିବ। ପ୍ରଭୁପାଦ ମହାରାଜ କହନ୍ତି ଆମ ସମସ୍ତଙ୍କର ଗୋଟେ ସେହିଭଳି ଭାବରେ ଶରୀର ରହିଛି, ଦିବ୍ୟ ଶରୀର ରହିଛି। ଯେତେବେଳେ ଆମେ ଏ ଗୁଣରୁ ମୁକ୍ତ ହେବା, ସେତେବେଳେ ଆମେ ସେ ଶରୀର ପ୍ରାପ୍ତ ହେବା। ଯାହା ହଉ, ଏହିଭଳି ଭାବରେ ଆମେ ଅସତ୍ ଶରୀର ପ୍ରାପ୍ତ ହୋଇଥିବାରୁ ସମସ୍ତେ ଜୀବଲୋକ ଏବଂ ମୋହିତ ତ ମାୟା ଅହଂ ମମେଦି ଅସତ୍ଗ୍ରାହ ଭ୍ରାମ୍ୟତେ କର୍ମ ବତ୍ମସୁ। ସେଥିପାଇଁ ଏ କର୍ମ କର୍ମବନ୍ଧନରେ କର୍ମବର୍ତ୍ମ ବୋଲି କୁହାଯାଉଛି। ଏ ଭୌତିକ ଜଗତରେ ଘୁରି ବୁଲୁଛନ୍ତି ସେମାନେ କର୍ମବର୍ତ୍ମସୁ। ତେଣୁ ଏହି କର୍ମବର୍ତ୍ମ ବା ଯେଉଁ କର୍ମପଥ ରହିଛି କର୍ମ ମାର୍ଗରେ, ଭଗବତ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତିରୁ ଉଚ୍ଚତେ। ଏ କର୍ମସଂଜ୍ଞ ଏ କର୍ମପଥ ହେଉଛି ଏହିଭଳି ଭାବରେ, ଅବିଦ୍ୟାରୁ ଆରମ୍ଭ ହୋଇଛି ଏ କର୍ମପଥ। ପ୍ରଭୁ ଏଇପଟେ ଆସନ୍ତୁ, ଅବିଦ୍ୟା କର୍ମ ସଂଜ୍ଞାନ, ଅବିଦ୍ୟା ଯେଉଁ ରହିଛି ସେମାନେ ଭାବୁଛନ୍ତି ଏଇଟା ଆମର ବିଦ୍ୟା, ଅସତ୍ୟରେ ସତ୍ୟ କରି ମାନି ଅବିଦ୍ୟାଟାକୁ ସେମାନେ ଭାବନ୍ତି ବିଦ୍ୟା ବୋଲି। ତେଣୁ ଯେହେତୁ ସେମାନେ ଅବିଦ୍ୟାଗ୍ରସ୍ତ ହୋଇକି ରହିଛନ୍ତି, ତେଣୁ ସେ ଯେଉଁ ସେମାନେ ବିଦ୍ୟା ଯେଉଁ ପ୍ରାପ୍ତ ହୋଇଛନ୍ତି ସେ ବିଦ୍ୟାଟା ଶ୍ରେଷ୍ଠ ବିଦ୍ୟା ନୁହଁ। ସା ବିଦ୍ୟା ଯାହା ମୁଖ୍ୟ ହେ ନା ବିମୁକ୍ତ ହେ, ବିମୁକ୍ତ ହେ, ବିମୁକ୍ତ ହେ। ମୁଁ ଥରେ ଗୋଟେ କ୍ଲାସ୍ ଦେଉଥିଲି, ଅଡ଼ିଟ୍ କଲାବେଳେ ଯାଉଥିଲି, ସେଣ୍ଟ୍ରାଲ୍ ସ୍କୁଲ ବରହମପୁର ଯାଇଥିଲି, ସେଠି ଲେଖା ହୋଇଥିଲା ତାଙ୍କର ସା ବିଦ୍ୟା ଯାହା ବିମୁକ୍ତ ହେ। ମୋତେ ପଚାରିଲେ କେଉଁ ବିଷୟରେ କହିବେ, ମୁଁ କହିଲି ଯେଉଁଟା ଆପଣ ଲେଖା ହେଇଛି ସେଇଟା କହିବି, ତାରି ଉପରେ ମୁଁ କହିଲି। ଭଗବତ ଗୀତାରେ ଭଗବାନ କହିଛନ୍ତି ନା, ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନାମ, ବିଦ୍ୟାମାନଙ୍କ ଭିତରେ ମୁଁ ହେଉଛି ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ତେଣୁ ଏଇଭଳି ଭାବରେ ସମସ୍ତେ ଅସତ୍ ଗ୍ରହରେ ରହି ଅସତ୍ ଆଗ୍ରହ ତାଙ୍କର ରହିଛି, ଅସତ୍ ଶରୀର ପ୍ରାପ୍ତ ହୋଇଛନ୍ତି। ତେଣୁ ସବୁବେଳେ ସମୁଦ୍ର ବିଘ୍ନ ଭଙ୍ଗନା, ସବୁବେଳେ ଉଦ୍ବିଘ୍ନ ରହିଛନ୍ତି। ପ୍ରଭୁପାଦ ମହାରାଜ ପର୍ପଟରେ କହିଛନ୍ତି ଗୋଟେ କୁଆଟେ ଦେଖିବା, ସିଏ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛି ତଥାପି ଏଆଡ଼ୁ ସେଆଡ଼ୁ ଅନୁସା କରି ଖାଉଥିବ, ସବୁବେଳେ ତାଙ୍କର ସମସ୍ତଙ୍କର ଭୟ ରହିଛି। ସଦା ସମୁଦ୍ର ବିଘ୍ନ ଉଦ୍ବିଘ୍ନ ସମସ୍ତେ ରହିଛନ୍ତି, କାରଣ ଅସତ୍ ଗ୍ରହାତ୍, ଏ ଅସତ୍ ଶରୀର ପ୍ରାପ୍ତ ହୋଇଛନ୍ତି। ତେଣୁ ଯେଉଁମାନେ ପ୍ରକୃତରେ ସାଧୁ ସେମାନେ ହିତ୍ୱାତ୍ମ ପାତମ ଗୃହମନ୍ଦ କୂପମ, ଗୃହରେ ଗୃହସ୍ଥ ଭଳି ଜୀବନ ଯେଉଁ ରହିଛି, ଯେଉଁଭଳି ଭାବରେ ଜୀବନଯାପନ କରିବା କଥା ସେଭଳି ଭାବରେ ଜୀବନଯାପନ ନ କଲା ମାନେ ସେଇଟା ଅନ୍ଧକୂପ ଭଳି ହେବ, ଆମକୁ ଗୃହ ଅନ୍ଧକୂପ, ଆମକୁ ସେଇଟା ନର୍କକୁ ନେଇଯିବ। ତେଣୁ ହିତ୍ୱାତ୍ମ ପାତମ ଗୃହମନ୍ଦ ବନଙ୍ଗତ ଧରିମ ଆଶ୍ରୟ, ଅଣୁକୁ ଯାଇକରି ଭଗବାନ ହରିଙ୍କର ଆଶ୍ରୟ ନେବା କଥା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଏ ଶ୍ଳୋକରେ ଯେତେବେଳେ ଏଭଳି କହିଲେ, ତାପରେ 24 ଶ୍ଳୋକରେ କୁହାଯାଉଛି যে অহং অহং চাত্মাত্মজাগার গার অহম চ আত্মা আত্মজ আগার দ্বারাত সোজনাদিষু ভ্রমামি স্বপ্ন কল্পেষু মূঢ় সত্যধ্যো বিভু।
বহুত প্রিন্টিং মিস্টেক রয়েছে, মু ভাবিলি যে নূয়া বই হয়েছে সেতু মধ্যে কিছু ঠিক ভুল বা সব নথিব আউ কিছু, কিন্তু সেতু মধ্যে ভুল রয়েছে, ইংলিশে কিছু ভুল নাই, ইংলিশে ঠিক রয়েছে। তেণু এটি সব কুযাচ্ছি হে বিভু, বিভু অনলিমিটেড বিভু হচ্ছেন মানে অনন্ত প্রভু, সে মূঢ় কহিলেন আত্মা অনভিজ্ঞ, যে আত্মা বিষয়ে জ্ঞান না সে মূঢ় অহংচ, তেণু নিজক মধ্যে সে ভাবছেন মূঢ় বলে, অহংচ অহম অপি মু মূঢ়। স্বপ্নকল্পেষু স্বপ্নকল্পেষু কহিলেন অস্থিরতা স্বপ্নতুল্যেষু, এ স্বপ্নরে বিষয়ে আমার বহু কিছু আমি স্বপ্ন মাধ্যমে বহু কিছু শিক্ষা প্রাপ্ত হয়ে পড়া, ভাগবতমে অন্যান্য শাস্ত্র মানুষ স্বপ্ন বিষয়ে কুযাই স্বপ্ন নিদ্রা নোগ যথা, এই শ্লোকটি বহু সময় ভাগবতমে অনেক স্থানে কুযাই স্বপ্ন নিদ্রা নোগ যথা, এ স্বপ্নরু আমি বহু কথা বহু শিক্ষা মিল। তেণু এটি কৌ স্বপ্নকল্পেষু আত্মাত্মজা আত্মা আত্মজ আগার দ্বার অর্থ সোজনাদিষু, যে অহং মমেষি কহিলি কুয়াগলা সেটাকে বিস্তার করা যাচ্ছে এটি। আত্মা কহিলেন দেহ, আত্মজ কহিলেন পুত্র, আগার কহিলেন গৃহ, দ্বার হচ্ছেন কলত্র বা পত্নী, অর্থ হল ধন, সোজন নিজ জন আদি, এমান সবু এই বিষয়ে সত্য ধিয়া এতে সত্যা নিত্যা ইতি বুদ্ধিয়া, এমান সত্য ভাগবত আরম্ভে এই কথা কেছেন সুখদেব গোস্বামী, ভ্রমামি তেণু এই ভৌতিক জগতের হি ঘুরি বুলছেন, তেণু এই যে অসত গ্রহ হচ্ছে এইটা এমানে ভাবছেন এমানে আমাকে রক্ষা করবে, এমানে অসত হলে আমি ভাবছি এমানে হচ্ছেন সত, পশ্চন অপি ন পশ্চন, ভাগবত আরম্ভে সে কথা কহিলেন সুখদেব গোস্বামী পরীক্ষিত মহারাজকে, পরীক্ষিত মহারাজ যেত প্রশ্ন পচারে প্রভু আমার জীবনের কণ উদ্দেশ্য অর্থাৎ পুছা আমি সংস্কৃতি আমি জীবনের কেমি শ্রেষ্ঠ সিদ্ধি প্রাপ্ত হওয়া, কণ আমি জপ করা, কণ আমি স্মরণ করা, কণ কীর্তন করা, কাহক ভজন করা এবং কোটা করা কথা নুহ সেটা আমি কুহতু, তেমন এই প্রশ্নর উত্তরে আচার্য মানে কুহতি সুখদেব গোস্বামী পরীক্ষিত মহারাজ প্রশ্নরে এভাবে অভিভূত হয়ে গেলে সে মঙ্গলাচরণ করা ভুলে গেলে, তেমন সিধাসলখ সে প্রশ্নর খালি বরিয়ান এসে প্রশ্ন কী হে পরীক্ষিত তোমার প্রশ্ন হচ্ছে বহু শ্রেষ্ঠ প্রশ্ন কী, সে প্রশ্নর উত্তর দেওয়া আরম্ভ কলে যেটা নেগেটিভ্রু আরম্ভ কলে, যেটা করা কথা নুহ লোক মানে করছেন, কিন্তু না শতকটা অনেশত ভাগ লোক এই কার্য করছেন, যেটা করা কথা নুহ সেটা হি করছেন, তেমন সে কথা কে কে যে সতব্যাধিনী রাজেন্দ্র নৃণাংসন্তি সহস্রশ অপশ্যত আত্মতত্ত্ব গৃহেষু গৃহমেধিনা নিদ্রয়া হিয়তে নক্তং ব্যবায়ন চবাবয় দিবাচার্য হয় রাজন কুটুম্বভরণীন বা দেহাপত্য কলত্রাদিষু আত্মসৈন্যেষু অসৎসু অপি তেষাং প্রমত নিধনং পশ্চন অপি ন পশ্যতি, সেমানকর মৃত্যু দেখিকি মধ্যে সে দেখিপারন্তি নাহিঁ, সেমানকর অসত অবস্থা দেখিকি মধ্যে সেমানে দেখিপারন্তি নাহিঁ, তেণু তাঙ্কর জীবন এইভাবে ভাবে বিতি যায়, যেটা করা কথা নুহ সেইথির হি সেমানে তাঙ্কর জীবন বিতি যায়। সুতব্যাধিনী রাজন শুণাপি হাজার 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 কথা শুণুছে শুণুছি, আমি মধ্যে দেখিবা বাহারক গলা মানে সমস্তে কানরে ইয়রফোন রয়েছে সমস্তে শুণুছেন, শুণা কে বন্ধ করু না কিন্তু কণ শুণবা সেটা জাঁপার না, এই ফিল্ম গীত শুণবার আকর্ষিত হয়ে যাচ্ছেন, গাড়ি মটর যা চালু সেতু মধ্যে ফিল্ম বাজুছি ফিল্ম গীত বাজুছি সবুড়ে বাজুছি এইটা, আজকাল ইয়রফোন হয়ে যাবার রক্ষা মিলছে না সমস্ত শুণা পড়ুলা, আজকাল ইয়রফোন হয়ে খালি সেই শুণুছেন অন্য মানুষ ডিস্টর্ব করু না,
ଆମେ ମଧ୍ୟ ଏ ଧାରକୁ ଆସିନଥିଲେ ଆମେ ମଧ୍ୟ ସେଇଭଳି ଭାବରେ ଶୁଣୁଥାନ୍ତେ ସେଇ ଫିଲ୍ମ ଗୀତ ସକାଳୁ ଉଠିକିରି ଉଠିକିରି ଆମ ଶିଷ୍ୟ ରାଧାକାନ୍ତ ସ୍ୱାଇ ମହାରାଜ କହନ୍ତି କ'ଣ ସେ ଗୋଟେ ସେ ଫିଲ୍ମ ଗୀତ ଗୋଟେ ଅଛି ମାନେ କ'ଣ ଏଇଟାକୁ ଯଦିଓ ମିଥ୍ୟା ତଥାପି ମୁଁ କ୍ରନ୍ଦନ କରୁଛି ସେଥିପାଇଁ ଗୋଟେ ଫିଲ୍ମ ଗୀତଟେ ଅଛି ତାପରେ କେତେ କ୍ୱେଶ୍ଚିନ୍ ଆନ୍ସର୍ସ କେତେ କ'ଣ ସବୁ ରହୁଛି କେତେ କେତେ ଫିଲ୍ମ ଆୱାର୍ଡ଼ କେତେ ଆୱାର୍ଡ଼ ସବୁ ଦିଆହେଉଛି କେତେ କ'ଣ ରହିଛି ତେଣୁ ଲୋକମାନେ ଏଇଭଳି ଭାବରେ ଶୁଣୁଛନ୍ତି ଅନେକ କଥା ଶୁଣୁଛନ୍ତି କିନ୍ତୁ ଯେଉଁଟା ଶୁଣିବା କଥା ସେଇଟା ଶୁଣୁନାହାନ୍ତି ସତବ୍ୟାଧିନୀ ରାଜେନ୍ଦ୍ର ନୁଣାଙ୍କୁଛନ୍ତି ହଜାର ହଜାର କଥା ଶୁଣୁଛନ୍ତି କିନ୍ତୁ ଅପଶ୍ୟତ ଆତ୍ମତତ୍ତ୍ୱ ଆତ୍ମତତ୍ତ୍ୱ କଥା ଶୁଣିବା ପାଇଁ କାହାର ଆଗ୍ରହ ନାହିଁ ଗୃହେଶୁ ଗୃହ ମେଦିନା ଗୃହରେ ରହିକରି ଗୃହସ୍ଥ ଆଶ୍ରମ ସେମାନେ ପାଳନ କରୁନାହାନ୍ତି ଧର୍ମ ପାଳନ କରୁନାହାନ୍ତି ଗୃହ ମେଧି ସେମାନେ କୁହାଯାଏ ଗୃହେଶୁ ଗୃହ ମେଦିନା ନିଦ୍ରୟା ହୃତ ନର୍ତ୍ତମ ରାତ୍ରିଟି ନିଦ୍ରାରେ ଚାଲିଯାଉଛି ବ୍ୟବହାର ଚବାବୟ ବ୍ୟବହାର କହିଲେ ସ୍ତ୍ରୀ ସଙ୍ଗରେ ନହେଲେ ଯାଉଛି ସମୟ ଯାଉଛି ଦିବା ଚାର୍ତ୍ୟ ହେ ରାଜନ ଦିବସ ହେଇଗଲେ କେମିତି ଟଙ୍କା ଆସିବ ଆମେ ଶିଶୁମନ୍ତ ଗୌରବନ୍ଦ ମହାରାଜ କହନ୍ତି ମନି 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 ସ୍ୱିଟର୍ ଦେନ୍ ହନି ବ୍ରାଇଟର୍ ଦେନ୍ ସନ୍ସାଇନ୍ କେମିତି ଟଙ୍କା ରୋଜଗାର ହେବ ଯେତେ ବଡ଼ କୋଟିପତି ହେଲେ ମଧ୍ୟ ତାର ଦରକାର ଆହୁରି ଧନ ସେ କହିବ ନାହିଁ ନା ମୋର ବହୁତ ଧନ ହେଇଗଲାଣି ଆଉ ଧନ ସଂଗ୍ରହର ଆବଶ୍ୟକତା ନାହିଁ ଅନ୍ୟ କାର୍ଯ୍ୟ କରିବା ଆଉ ତ କ'ଣ କାର୍ଯ୍ୟ କରିବେ ସେମାନେ ଜାଣିନାହାନ୍ତି ଆଉ କ'ଣ କରିବେ ସେ ଧନ ରୋଜଗାର କରିବା କଥା ଛାଡ଼ିଦେଲେ ଆଉ କିଛି ଜାଣିନାହାନ୍ତି ଜୀବନର କ'ଣ ଲକ୍ଷ୍ୟ ଆବଶ୍ୟକତା କ'ଣ ଜୀବନର କ'ଣ ଜୀବନର ଲକ୍ଷ୍ୟ କ'ଣ କ'ଣ ପାଇଁ ସେମାନେ ଜୀବନ ପ୍ରାପ୍ତ ହୋଇଛନ୍ତି ସେଇଟା ଜାଣିନାହାନ୍ତି ସେମାନେ ଭାବୁଛନ୍ତି ଆମେ ଅଧିକରୁ ଅଧିକ ଧନ ସଂଗ୍ରହ କରିବା ଏ ଅସୁର ପ୍ରବୃତ୍ତି ଅସୁର ସମ୍ପଦ ବୋଲି କୁହାଗଲା ଇଦମ୍ ମଧ୍ୟମ ଆରବ୍ଧ ଇଦମ୍ ପ୍ରାପ୍ତ ମନୋରଥମ୍ ଇଦମ୍ ଅସୁଦମ ପିମେ ଭବିଷ୍ୟତ ପୁନର୍ଧନମ୍ ଅସୁରମାନଙ୍କର ଜପ ହେଉଛି ଏଇଟା ଆମର ଜପ ହେଉଛି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ଆମର ହଁ ନା ଆମେ ଆଉ କ'ଣ ଏଇଟାକୁ ଜପିଆ କରିବାକୁ କହୁଛୁ ଆମେ କହୁଛୁ ହରେ କୃଷ୍ଣ ଜପ କର ନା ଆଉ କାରଣ ପ୍ରଶ୍ନ ପଚାରନ୍ତି ଆମେ ଯେତେବେଳେ ଯାଉ କଥା କହିବା ପାଇଁ ତମେ ଜପ କର ସେ ପଚାରିବେ କାହିଁକି ଆମେ ଜପ କରିବା ଏ ପ୍ରଶ୍ନଟି ହୁଏ ତେଣୁ ଆମେ ସେଥିପାଇଁ ମୁଁ କହେ ଏଇ କଥାଟି କୁହେ ମୁଁ କହେ କ'ଣ ନା ସମସ୍ତେ ଜପ କରୁଛ ଏମିତି କେହି ନାହିଁ ଯେ ଜପ କରୁନାହାନ୍ତି ଯେ ଭଗବାନ ଭକ୍ତ ସେମାନେ ହରିକୃଷ୍ଣ ଜପ କରୁଛନ୍ତି ଯେ ଭଗବାନ ଭକ୍ତ ନୁହନ୍ତି ସେମାନେ ମଧ୍ୟ ଜପ କରୁଛନ୍ତି କ'ଣ ଜପ କରୁଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ଇଦମ୍ ମଧ୍ୟ ମାୟା ଲବ୍ଧ ଏତିକି ମୁଁ ଆଜି ପାଇଲି ତାପରେ ଇଦମ୍ ଅସ୍ତି ତମ ପିମେ ଆହୁରି ପୁଣି ଏତିକି ଧନ ପାଇବି ଏଇଭଳି ଭାବରେ ତାଙ୍କର ଚାଲିଥାଏ ଦିନ ରାତି ସବୁବେଳେ ତାଙ୍କ ପ୍ଲାନ୍ ଚାଲିଥାଏ ଏ ଜପ ସେମାନେ କରୁଛନ୍ତି ଏଇଭଳି ଭାବରେ ଇଦମ୍ ଅସ୍ତି ଇଦମ୍ ମଧ୍ୟ ମାୟା ଲବ୍ଧ ଇଦମ୍ ପ୍ରାପ୍ସ୍ୟ ମନୋରଥମ୍ ଇଦମ୍ ଅସ୍ତି ତମ ପିମେ ଭବିଷ୍ୟତି ପୁନର୍ଧନ ଇଏ ହେଉଛି ଅଭକ୍ତମାନଙ୍କ ଜପ ସମସ୍ତେ ଜପ କରୁଛନ୍ତି କିନ୍ତୁ ଯଦି ଭଗବାନଙ୍କ ନାମ ଜପ ନ କରିବା ତାହେଲେ ଏଇଟା ଜପ କରିବା ଏମିତିକି ଆମର ଭକ୍ତମାନେ ମଧ୍ୟ ଭଗବାନ ନାମରେ ମଧ୍ୟ ସେଇଟାକୁ ଜପ କରୁଛନ୍ତି ଏମିତି କରିବା ସେମିତି କରିବା ସେମିତି କରିବା ବିଭିନ୍ନ ପ୍ରକାର ଭଗବାନଙ୍କ ନାମ ନେଇକରି ଏସବୁ କରୁଛନ୍ତି ଏଇଟା ବଡ଼ ଏଇଟା ହେଉଛି ନବମ ନମ୍ବର ଅପରାଧ ଭଗବାନଙ୍କ ନାମ ନେଉଛନ୍ତି କିନ୍ତୁ ଅନ୍ୟମନସ୍କ ରହୁଛନ୍ତି ଅନ୍ୟମନସ୍କ ମାନେ ଅନ୍ୟ ଚିନ୍ତା କରୁଛନ୍ତି ଏଇଟା ମୋର ଦରକାର ସେଇଟା ମୋର ଦରକାର ସେଇଟା ମୋର ଦରକାର ସେଇଟା ମୋର ଦରକାର ଏଇ ଭାବରେ ପ୍ଲାନ୍ ପ୍ରୋଜେକ୍ଟ ସବୁ କରୁଛନ୍ତି ସପ୍ତମଟା ହେଉଛି ଅପରାଧ ଇଏ କରିବା ପାପପୂର୍ଣ୍ଣ କାର୍ଯ୍ୟ କରିବା ନବମରେ ନାମଗ୍ରହଣ ସମୟରେ ଅନ୍ୟମନସ୍କ ରହିବା ନାମଗ୍ରହଣ କଲାବେଳକୁ ଭଗବାନଙ୍କ କଥା ଚିନ୍ତା ହେଉନି ଅନ୍ୟ କଥା ଚିନ୍ତା ହେଉଛି ଯାହା ହେଲେ ଆମର ଶିଶୁମନ୍ଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ ମୁଁ ଶୁଣୁଥିଲି ଗୋଟେ ପ୍ରବଚନରେ ତାଙ୍କର କହିଲେ କେତେ ଜଣ କହନ୍ତି ତୁମେ ଭଗବାନଙ୍କ ନାମ ନେଲେ ନାମ ନେଉଛ ଆଉ ଅନ୍ୟ କଥା ଚିନ୍ତା କଲେ ତାହେଲେ ନାମର ଫଳ ପ୍ରାପ୍ତ ହେବ ନାହିଁ ସେଇ ପ୍ରସଙ୍ଗରେ ମହାରାଜ କହନ୍ତି କହିବେ ଯଦି ମନେକର ଗୋଟେ ବ୍ୟକ୍ତି ତାକୁ କୁହାଯାଇଛି ଗୋଟେ ମନେକର ସେ ସିକ୍ୟୁରିଟି ଗାର୍ଡ଼ ରହିଛି ସିକ୍ୟୁରିଟି ଗାର୍ଡ଼ ସେ ଗାର୍ଡ଼ ଦେଇଛି ଜଗିକି ରହିଛି ଅଫିସ୍ ହେଉ ବା ଯାହା ବି ହେଉ ଜଗିକି ରହୁଛି କିନ୍ତୁ ମନଟା ତାର ଘରେ ରହୁଛି, ନିଜ କଥା ନିଜ ଘରେ ରହିଛି ମନଟା, କିନ୍ତୁ ତାହେଲେ କ'ଣ ତାକୁ ଦରମା ମିଳିବ ନାହିଁ? ସେ କାହିଁକି ଅନ୍ୟ କଥା ଚିନ୍ତା କଲା ବୋଲି କ'ଣ ତ ଦରମା ମିଳିବ ନାହିଁ? ତେଣୁ ସର୍ବଦ୍ୱାରା କରୁଛି ନା, ତେଣୁ ସେହିଭଳି ଭାବରେ ଭଗବାନଙ୍କ ନାମ ଜପ ହେଉଛି, ଜପ କରାଯାଉଛି, ଅନ୍ୟମାନଙ୍କ ହେଇଗଲେ ଫଳ କାହିଁ ମିଳିବ ନାହିଁ? ଏଭଳି ମହାରାଜ କହୁଥିଲେ କଥା। ଷଷ୍ଠ ସ୍କନ୍ଧରେ ମଧ୍ୟ ଏକଥା କହିଛନ୍ତି ଯମରାଜଙ୍କ ବିଷ୍ଣୁଙ୍କର ଦୂତମାନେ ମଧ୍ୟ ସେ କଥା କହିଛନ୍ତି। କାରଣ ଇଏ ଯେଉଁ ଚିନ୍ତା କରୁଥିଲେ ଭଗବାନଙ୍କ ନାମ ଡାକୁଥିଲେ, ଭଗବାନଙ୍କୁ ଚିନ୍ତା କରୁନଥିଲେ, ଚିନ୍ତା କରୁଥିଲେ ତାଙ୍କ ପୁଅକୁ ଚିନ୍ତା କରୁଥିଲେ। ଅଜାମିଳ ଆୟ ଏ ନାରାୟଣ ଆୟ ବୋଲି କହିଥିଲେ, ପୁଅକୁ ଚିନ୍ତା କରି ଭଗବାନ ନାମ ନେଇଥିଲେ। ତେଣୁ ସେହି ପ୍ରସଙ୍ଗରେ ଆମର ବିଷ୍ଣୁ ଦୂତମାନେ ମଧ୍ୟ ଏକଥା କହିଛନ୍ତି ଯେ ସର୍ବେଷାମ ଅପି ଅଗମତାମ ଇଦମେବ ସୁନିଷ୍କୃତମ ନାମ ବ୍ୟାହରଣ ବିଷ୍ଣୁ ଯତ୍ ବିଷୟାମତି। ଆମେ ଯେତେବେଳେ ଭଗବାନଙ୍କ ନାମ ଗ୍ରହଣ କରୁଛେ, ଆମେ ଅନ୍ୟମାନଙ୍କ ହେଲେ କ'ଣ ହେଲା, ଭଗବାନଙ୍କ ନାମ ଗ୍ରହଣ କରୁଛେ, ନାମ ବ୍ୟାହରଣ ବିଷ୍ଣୁ, ଭଗବାନଙ୍କ ନାମ ଯଦି ଆମେ ଉଚ୍ଚାରଣ କରୁଛେ, ସେତେବେଳେ କ'ଣ ହେଉଛି, ଆମର ମନେ ଅନ୍ୟମାନଙ୍କ ହେଇଯାଉଛି, କିନ୍ତୁ ଆମେ ଯାହାକୁ ଚିନ୍ତା କରୁଛେ, ଯାହାକୁ ନାମ ଗ୍ରହଣ କରୁଛେ, ସିଏ କ'ଣ ଚିନ୍ତା କରୁଛନ୍ତି? ସିଏ କ'ଣ ଚିନ୍ତା କରୁଛନ୍ତି? ଆମର ଶ୍ରୀଧର ସ୍ୱାମୀ ତାଙ୍କ ଭାଷ୍ୟରେ କହୁଛନ୍ତି ଯେ ସିଏ କହୁଛନ୍ତି ନାମଚାରକ ପୁରୁଷ ବିଷୟ ଯେ ନାମ ଉଚ୍ଚାରଣ କରୁଛି, ତା ବିଷୟରେ ଭଗବାନ ବିଷ୍ଣୁ ଚିନ୍ତା କରୁଛନ୍ତି, ମଧ୍ୟୟମ୍ ଇଏ ହେଉଛନ୍ତି ମୋର ବ୍ୟକ୍ତି, ମୟା ସର୍ବତୋ ରକ୍ଷଣୀୟମ୍ ଇତି ବିଷ୍ଣୁର ମତିର୍ ଭବତୀ। ଭଗବାନ ଅନ୍ୟମାନଙ୍କୁ କହୁନାହାନ୍ତି, ଆମେ ଅନ୍ୟମାନଙ୍କୁ କହିଯାଉଛେ, କିନ୍ତୁ ଭଗବାନ ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ଇଏ ହେଉଛି ମୋର ବ୍ୟକ୍ତି, ମଧ୍ୟୟମ୍ ମୟା ସର୍ବତୋ ରକ୍ଷଣୀୟମ୍, ମୋ ଦ୍ୱାରା ଇଏ ପୂର୍ଣ୍ଣ ଭାବରେ ରକ୍ଷିତ ହେବ, ମୁଁ ତାକୁ ରକ୍ଷା କରିବି ଏଇଭଳି ଭାବରେ। ଇତି ବିଷ୍ଣୁର ମତିର୍ ଭବତୀ, ଭଗବାନ ବିଷ୍ଣୁଙ୍କର ଏଇଭଳି ଭାବରେ ମତି ହେଉଛି। ଅଜାମିଳ ଚରିତ, ତେଣୁ ଏଇଭଳି ଭାବରେ ସମସ୍ତେ ଜପ କରୁଛନ୍ତି, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଏଇଭଳି ଭାବେ ଜପ, ମୁଁ ଏତିକି ପାଇଲି ଆଜି, ଇଦ ମଧ୍ୟ ମହାରବ୍ଧ, ଏତିକି ମୁଁ ପ୍ରାପ୍ତ ହେଇଛି, ଏତିକି ଟଙ୍କା ମୋର ହେଇଛି, ଏଇଟାକୁ ଏମିତି ଇନଭେଷ୍ଟ କରିବି, ସେମିତି ଇନଭେଷ୍ଟ କରିବି, ସେମିତି ଇଦ ମଧ୍ୟ ମହାରବ୍ଧ, ଇଦମ୍ ପ୍ରାପ୍ସେ ମନୋରଥମ, ଏଇଭଳି ଭାବରେ ଏତେ ଟଙ୍କା ହେବ ମୋର, ଇଦମ ପ୍ରାପ୍ସେ ମନୋରଥମ, ତେଣୁ ଇଦମ ଆସିଛି ତମପିମେ, ପୁଣି ଆହୁରି ଏଇଭଳି ଭାବରେ କରିକି ଧନ ରୋଜଗାର କରିବି, ଇଦମ ଆସିଛି ତମପିମେ ଭବିଷ୍ୟତ ପୁନର୍ଧନମ, ପୁଣି ଆମର ଧନ ଆସିବ। ଯେତେ ବଡ଼ ଧନୀ ବ୍ୟକ୍ତି ହେଲେ ମଧ୍ୟ ସେ ଏଇଭଳି ଭାବରେ ଚିନ୍ତା କରୁଛି, ସେ ଭଗବାନଙ୍କ ନାମ ନେଉନାହିଁ, ଚିନ୍ତା କରୁନାହିଁ। ତେଣୁ ଏଇଭଳି ଭାବରେ ଲୋକମାନେ ଯେଉଁ ରହିଛି ନିଦ୍ରା ହେତ ନାପ୍ତ, ହଁ ଦିବାଚାର୍ତ୍ତ ହେ ରାଜ କୁଟୁମ୍ବ ଭରଣୀ ନେବା, କୁଟୁମ୍ବ କେମିତି ପାଳନ କରିବି, ତେଣୁ ଦେହାପତ୍ୟ କଳତ୍ରାଦିଶୁ ଆତ୍ମସୈନ୍ୟସୁ ଅସତ୍ସୁ ଅପି, ଏଠି ଯାହା ପ୍ରକୃଢ଼ କହିଛନ୍ତି ସେଠି ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥା କହିଲେ, ଦେହ ପୁତ୍ର ପତ୍ନୀ ଇତ୍ୟାଦି ଆଦିରେ, ଆଉ ଯେଉଁ ବନ୍ଧୁବାନ୍ଧବ ଇତ୍ୟାଦି ସବୁ ରହିଲେ ଆଦିଶୁ, ଏମାନେ ସବୁ ଦେହପତ୍ୟ କଳତ୍ରାଦିଶୁ ଆତ୍ମସୈନ୍ୟ, ସେମାନେ ଭାବନ୍ତି ଏମାନେ ମୋତେ ରକ୍ଷା କରିବେ, ମୋର ସୈନ୍ୟ ଆତ୍ମସୈନ୍ୟସୁ ଅସତ୍ସୁ ଅପି, ଅସତ୍ସୁ ଅପି କହିଲେ ଜାଣୁଛନ୍ତି ସେମାନେ ମୃତ୍ୟୁବରଣ କରୁଛନ୍ତି, ଦେଖିକରି ମଧ୍ୟ ସେମାନେ ଦେଖିପାରୁନାହାନ୍ତି। ତେଷାଂ ପ୍ରମତ୍ୱ ନିଧନଂ, ଯେହେତୁ ସେମାନେ ପାଗଳ ଅବସ୍ଥାରେ ଅଛନ୍ତି, ତାଙ୍କର ନିଧନ ପଶ୍ୟନ ଅପି ନ ପଶ୍ୟ, ଦେଖିକରି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଅହମ୍ ଚ, ମୁଁ ମଧ୍ୟ ସେହିଭଳି ଭାବରେ ରହିଛି ବୋଲି ଇଏ କହୁଛନ୍ତି। ସେ କଥା ମୁଁ କହିଦେଲି ନା, ଆଉ କିଛି କହିବାକୁ ବ୍ୟାଖ୍ୟା ରହିଲା ବାକି, ପ୍ରହ୍ଲାଦ ମହାରାଜ ଯେଉଁ କହିଲେ ବନଙ୍ଗତ ଯଦି ହରିମ ଆଶ୍ରୟ, ବଣକୁ ଯାଇ ଭଗବାନ ହରିଙ୍କର ଆଶ୍ରୟ ନିଅ, ପ୍ରହ୍ଲାଦ ମହାରାଜ କଥା ତ ଚାଲିବ ସପ୍ତମ ସ୍କନ୍ଧରେ, ଆମେ ଆଉ ସେଇଟା ବଢ଼େଇବା ନାହିଁ। ତେଣୁ ଏହିଭଳି ଭାବରେ ସମସ୍ତେ ଏଇଭଳି ଭାବରେ ଚିନ୍ତାରେ ଅଛନ୍ତି, ଧାରଣାରେ ଅଛନ୍ତି। ହଁ, ଏ ଅସଦ୍ଗ୍ରହ, ଅସଦ୍ଗ୍ରହ, ତେଣୁ ଆତ୍ମା ସତ୍ୟ ଧିଆ ଭ୍ରମାମି ଏତେ ସତ୍ୟା ନିତ୍ୟା ଇତି ବୁଦ୍ଧା। ଏଇଭଳି ଭାବରେ ସେମାନେ ଭାବନ୍ତି, ଅସତକୁ ସତ୍ ବୋଲି ଭାବନ୍ତି, ଏମାନେ ଆମକୁ ରକ୍ଷା କରିବେ, ଏମାନେ ମୋତେ ରକ୍ଷା କରିବେ। ଏଇଭଳି ଭାବରେ ଆମ ସମସ୍ତଙ୍କର ଆମର ଅନ୍ୟମାନଙ୍କୁ ଭଗବାନଙ୍କୁ ଛାଡ଼ିଦେଲା ପରେ ଅନ୍ୟମାନଙ୍କ ପ୍ରତି ଯେଉଁ ଆମର ଯେଉଁ ରହିଛି ଭରସା ରହିଛି ଏଇଟା ଏଇଭଳି ଭାବରେ ଏ ଅସତ୍ ଗ୍ରହ। ତେଣୁ ଏଠାରେ ସିଦ୍ଧସ୍ୱାମୀ କହୁଛନ୍ତି ନ କେବଳମ୍ ଅୟମ୍ ଲୋକ ଅହମ୍ ଅପି ତଥୈବ ଇତ୍ୟାହ ଅହମ୍ ଚେତି। ଏ ଜୀବଲୋକରେ ଏ ଭୌତିକ ଜଗତରେ କେବଳ ସମସ୍ତେ ସେ ତାହା ଅଛନ୍ତି ସେହିଭଳି ଭାବରେ ଜୀବନ ଧାରଣ କରୁଛନ୍ତି ତାହା ନୁହଁ, ମୁଁ ମଧ୍ୟ ଅହମ୍ ଅପି ଅହମ୍ ଚେତି, ମୁଁ ମଧ୍ୟ ସେହି ସ୍ତରରେ ଅଛି ପ୍ରଭୁ। ଆମେ ମଧ୍ୟ ବଦ୍ଧ ଅବସ୍ଥାରେ ଅଛେ, ବଦ୍ଧ ଜୀବ ଆମେ, ଭଗବାନ ଶରଣରେ ଗଲେ ହିଁ ଆମେ ଏଥିରୁ ଉଦ୍ଧାର ପାଇବା, ଏଇ ଧାରଣାରୁ ଉଦ୍ଧାର ପାଇପାରିବା, ନହେଲେ ଉଦ୍ଧାର ପାଇପାରିବା ନାହିଁ। ତେଣୁ ପରଶ୍ଳୋକରେ କୁହାଯାଉଛି ଅନିତ୍ୟା ଅନିତ୍ୟା ଅନାତ୍ମ ଦୁଃଖେଷୁ ବିପର୍ଯ୍ୟୟ ମତି ହିହମ୍ ଦ୍ୱନ୍ଦ୍ୱରାମସ୍ତମୋବିଷ୍ଟୋ ନ ଜାନେ ତ୍ୱାତ୍ମନ ପ୍ରିୟମ୍। ତେଣୁ ଏ ଯେଉଁ ମୂଢ଼ ଧିଅ ବୋଲି କୁହାଗଲା ପୂର୍ବ ଶ୍ଳୋକରେ, ମୂଢ଼ ଧିଅ, ସେଇ ମୂଢ଼ ଧିଅ କହିଲେ ଏଇ ଆମର ଇଏ ହେଉଛି ମୂର୍ଖତା ବା ଆମର ଇଏ ହେଉଛି ଅଜ୍ଞତା। କ'ଣ ନା ଅନିତ୍ୟ ଅନାତ୍ମ ଦୁଃଖେଷୁ ବିପର୍ଯ୍ୟୟ ମିତି, ଅନିତ୍ୟ କର୍ମଫଳେ ନିତ୍ୟ ମିତି ଅନାତ୍ମ ଅନି ଦେହେ, ଅନିତ୍ୟ କର୍ମଫଳେ ନିତ୍ୟ ମିତି ଅନାତ୍ମନି ଦେହେ ଆତ୍ମେ ଇତି ଦୁଃଖ ରୂପେ ଗୃହା ଦେଉ। ଏଇଭଳି ଭାବରେ ଅନିତ୍ୟକୁ ନିତ୍ୟ ବୋଲି ଭାବୁଛେ ଏବଂ ଅନାତ୍ମାକୁ ଆତ୍ମା ବୋଲି ଭାବୁଛେ, ଦେହକୁ ଶରୀର ବୋଲି ଭାବୁଛେ, ଆମ ଦେହକୁ ବା ଦେହକୁ ଦେହି ବୋଲି ଭାବୁଛେ, ଶରୀରକୁ ଆତ୍ମା ବିଷୟରେ ଭାବୁଛେ, ଅନିତ୍ୟକୁ ନିତ୍ୟ ବୋଲି ଭାବୁଛେ, ଇଏ ହେଉଛି ଆମର ଅଜ୍ଞତା। ଏ ଦ୍ୱନ୍ଦ୍ୱ ରାମ, ତେଣୁ ଇଏ ଦ୍ୱନ୍ଦ୍ୱ ରାମ, ଦ୍ୱନ୍ଦ୍ୱ କହିଲେ ସୁଖ ଦୁଃଖ ଆଦି, ଆରାମ ଅତି କ୍ରୀଡ଼ତିତି ସହ, ଏଇଭଳି ଭାବରେ ସୁଖ ଦୁଃଖରେ ସେମାନେ ଭାବନ୍ତି, ସୁଖକୁ ଅସତ୍ୟରେ ସତ୍ୟ କରି ମାନି ଦୁଃଖକୁ ସେମାନେ ଭାବନ୍ତି ସୁଖ, ଇଏ ହେଉଛି ମାୟା। ଭୌତିକ ଜଗତରେ ଯେଉଁ ସୁଖ ଏଇଟା ହେଉଛି ପ୍ରକୃତରେ ଦୁଃଖ, ପ୍ରକୃତରେ ଭୌତିକ ଜଗତରେ କୌଣସି ସୁଖ ନାହିଁ, କାରଣ ଭୌତିକ ଜଗତକୁ ଯିଏ ସୃଷ୍ଟି କରିଛନ୍ତି ସେ କହିନାହାନ୍ତି ଏଇଟା ସୁଖାଳୟ ବୋଲି, ସେ କହିଲେ ଏଇଟା ଦୁଃଖାଳୟ, କିନ୍ତୁ ଏଭଳି ବ୍ୟବସ୍ଥା କରିଛନ୍ତି, ଲେଖିଦେଇଛନ୍ତି ଦୁଃଖାଳୟ। ଆମ ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯଦି ଜଣେ ଆମେ ଜଣକୁ କହିବା ନିମନ୍ତ୍ରଣ କରିବା ଆସ ଏଠିକି ଉପଭୋଗ କର, କ'ଣ ଉପଭୋଗ କର ନା ନର୍ଦ୍ଦମାରେ ଯାଇକରି ଉପଭୋଗ କର। ସେଇଭଳିଆ ଭୌତିକ ଜଗତ ଯିଏ ସୃଷ୍ଟିକର୍ତ୍ତା ସେ ଲେଖିଦେଲେ ଭୌତିକ ଜଗତର ମେନ୍ ଗେଟ୍ରେ ଲେଖିଦେଲେ ଦୁଃଖାଳୟମ୍ ଅଶାଶ୍ୱତମ୍, ଆମେ ଏଠି ଆସି ବହୁତ ଆନନ୍ଦରେ ରହିବା, ବିଭିନ୍ନ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି। ତେଣୁ ଏ ଦ୍ୱନ୍ଦ୍ୱରାମ ତମବିଷ୍ଟ ଅନ୍ଧକାର ଭିତରେ ରହି, ଅଜ୍ଞାନତା ଭିତରେ ରହି, ଅହଂ ହି ନିଶ୍ଚିତମ୍ ହି ଶବ୍ଦ ଲାଗିଲା, ମୁଁ ମଧ୍ୟ ସେହିଭଳି ଭାବରେ ଆତ୍ମନ ପ୍ରିୟମ୍ ପ୍ରେମାସ୍ପଦ ତ୍ୱାଂ ତୁ ନ ଜାନେ। ଆମର ପ୍ରକୃତରେ କିଏ ପ୍ରେମାସ୍ପଦ, କିଏ ପ୍ରକୃତରେ ପ୍ରିୟ ସେଇଟା ଆମେ ଜାଣିନେ, ଆମର ଆମେ ଭାବୁଛେ ଏମାନେ ହେଉଛନ୍ତି ଆମର ନିଜଜନ, ଏମାନେ ଆମର ପ୍ରିୟ, କିନ୍ତୁ ପ୍ରକୃତରେ ଆମର ପ୍ରିୟ କିଏ ଆମେ ଜାଣିପାରୁନାହିଁ, କାରଣ ଏଇ ଅଜ୍ଞତା ଭିତରେ ଆମେ ରହିଛେ। ଆମର ବନ୍ଧୁବାନ୍ଧବ ପରିବାର ଶରୀର ଇତ୍ୟାଦିକୁ ନେଇ ଆମେ ଭାବୁଛେ ଏମାନେ ହେଉଛନ୍ତି ଆମର ପ୍ରିୟ, ତେଣୁ ଆମର ଯେ ପ୍ରକୃତ ପ୍ରିୟ ହେଉଛନ୍ତି ଭଗବାନ, ତ୍ୱାଂ ତୁ ନ ଜାନେ, ଭଗବାନଙ୍କୁ କେହି ଜାଣିପାରୁନାହାନ୍ତି, ଏଇଭଳି ଭାବରେ ଅଜ୍ଞତା ଭିତରେ ରହିଛନ୍ତି। ତେଣୁ ଏଠି ତାଙ୍କର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଅନିତ୍ୟେ କର୍ମଫଳେ ନିତ୍ୟ ମିତି, ଏ ଯେଉଁ ଅନିତ୍ୟ ଯେଉଁ ଅନିତ୍ୟ ଜଗତରେ ରହିଛେ, ଯେଉଁ କାର୍ଯ୍ୟ କରୁଛେ, ଏ କର୍ମଫଳ, ଏ କର୍ମଫଳ ଭୋଗ କରି ଚାଲୁଛେ, କର୍ମଫଳ ନିତ୍ୟମିତି, ଏଇ କର୍ମଫଳଟା ସବୁବେଳ ପାଇଁ ରହିଛି ଆମର, କର୍ମବନ୍ଧନରୁ ଜଣେ ମୁକ୍ତ ହୋଇପାରୁନାହିଁ, କର୍ମବନ୍ଧନରେ ହିଁ ରହିଛି ସେ। ଅନାତ୍ମନି ଦେହେ ଆତ୍ମା ଇତି ଦୁଃଖ ରୂପେ ଗୃହା ଦେଉ, ଦେହଟାକୁ ଆତ୍ମା ବୋଲି ଭାବୁଛନ୍ତି, ଏଇଟା ଗ୍ରହଣ କରୁଛନ୍ତି, ଦେହଟା ହେଉଛି ଆମର ଆତ୍ମା। ଆତ୍ମା ଶବ୍ଦରେ ତିନୋଟି ଅର୍ଥ ରହିଛି, ଆତ୍ମା କହିଲେ ଶରୀରକୁ ବୁଝେଇବ, ଆତ୍ମା କହିଲେ ମନକୁ ବୁଝେଇବ, ଏବଂ ଆତ୍ମା କହିଲେ ଆତ୍ମାକୁ ମଧ୍ୟ ବୁଝେଇବ। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ ଏହି ଆତ୍ମା ଶବ୍ଦଟିକୁ ବହୁତ ଥର କହିଛନ୍ତି, ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମୈବ ଆତ୍ମନାଜିତ ଅନାତ୍ମନ ତୁ ଶତ୍ରୁତେ ବର୍ତ୍ତିତା ଆତ୍ମୈବ ଶତ୍ରୁବତ୍। ମନଟା ଆମର ବନ୍ଧୁ, ପୁଣି ମନଟା ଆମର ଶତ୍ରୁ। ଯଦି ମନକୁ ଆମେ ନିଜ ଅଧୀନରେ ରଖିପାରିବା ତାହେଲେ ସିଏ ଆମର ବନ୍ଧୁ, କିନ୍ତୁ ଆମେ ଯଦି ମନର ଅଧୀନରେ ରହିଗଲେ ତାହେଲେ ମନଟା ଆମର ଶତ୍ରୁ ହେବ। ତେଣୁ ଆତ୍ମିତି ଦୁଃଖ ରୂପେ ଗୃହା ଦେଉ, ସୁଖମିତି ବିପରୀତ ମିତି ଇତି ଇତି ଅର୍ଥ। ଏ ଯେଉଁ ଭୌତିକ ଜଗତ, ଯେହେତୁ ଏଇଟା ହେଉଛି ମାଇକ ଜଗତ, ତେଣୁ ଏଇଠି ସବୁବେଳେ ବିପରୀତ ଭାବ ଆସୁଛି, ବିପରୀତ ବୁଦ୍ଧି ଆସୁଛି, ବିପରୀତ ମିତି। ଅସତ୍ୟକୁ ଆମେ ସତ୍ୟ ବୋଲି ଭାବୁଛେ, ଦୁଃଖକୁ ଆମେ ସୁଖ ବୋଲି ଭାବୁଛେ, ଏଇଭଳି ଭାବରେ ଏ ଭୌତିକ ଜଗତର କଥା। ଦ୍ୱନ୍ଦ୍ୱେଷୁ ସୁଖ ଦୁଃଖାଦିଷୁ ଆରାମ ଇତି ତ ସହ, ସୁଖ ଯଦି କିଛି ଏଇ ଯେଉଁ ଭୌତିକ ଜଗତର ସୁଖକୁ କିଭଳି ବର୍ଣ୍ଣନା କରାଯାଇଛି ନା, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, ଦଣ୍ଡେ ଜଣେ ରାଜା ନଦୀତେ ଚୁବାଏ। ଆଗକାଳେ ଯେଉଁ ଦଣ୍ଡ ଦିଆଯାଉଥିଲା ତାକୁ ନଦୀରେ ବୁଡ଼େଇକି ରଖାଯାଉଥିଲା, ସେ ଗୋଟେ ଦଣ୍ଡ। ତେଣୁ ନଦୀ ପାଣି ଭିତରେ ବୁଡ଼ିକି ରହିଥିଲା ବେଳେ ସେ ଛଟପଟ ହୋଇଯିବ, ନିଶ୍ୱାସ ନେଇପାରିବ ନାହିଁ, ମୃତ୍ୟୁବରଣ କରିବା ବେଳେ ଲାଗିବ, କିନ୍ତୁ କିଛି ସମୟ ପରେ ଯେତେବେଳେ ତାକୁ ଟେକି ଦିଆଯିବ ସେତେବେଳେ ସେ ନିଶ୍ୱାସ ନେବ, ସେ ଭାବ ଇଏ ହେଉଛି ସୁଖ, ଏଇଟା ହେଉଛି ସୁଖ। ଭୌତିକ ଜଗତ ସୁଖ ହେଉଛି ଏଇଭଳି ଭାବରେ, ଯେଉଁ ଦୁଃଖର କିଛି ସମୟ ଯେଉଁ ବିରତି ରହିଛି, ଦୁଃଖ ପାଇଁ ଗୋଟେ ଇଣ୍ଟରଭାଲ ମିଳିଲା, ଦୁଃଖର ଗୋଟେ ଇଣ୍ଟରଭାଲ, ଯେତେବେଳେ ସେଇଟାକୁ ଆମେ ହେଉଛି ସୁଖ, ଇଏ ହେଉଛି ସୁଖ, ପ୍ରକୃତ ସୁଖ ନୁହଁ। ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବିଦୁର ଏକଥା ମୈତ୍ରୀଙ୍କୁ କହୁଛନ୍ତି, ସୁଖାୟ କର୍ମାଣି କରୋତି ଲୋକେ ନ ତେଇ ସୁଖଂ ବା ଅନ୍ୟତ୍ ଉପାରମଂ ବା ବିନ୍ଦେତ ଭୂୟ ତତ ଏବ ଦୁଃଖଂ ଯଦତ୍ର ଯୁକ୍ତଂ ଭଗବାନ ବଧେନ। ବିଦୁରମୁନି, ବିଦୁର ହେଉଛନ୍ତି ଯମରାଜ, ଜଣେ ମହାଜନ, ସିଏ ସବୁକିଛି ଜ୍ଞାନ ତାଙ୍କର ଅଛି, କିନ୍ତୁ ତଥାପି ମୈତ୍ରମୁନିଙ୍କ ପାଖକୁ ଯାଇକି ସେ ଏଇଭଳି ଭାବେ ପ୍ରଶ୍ନ ପଚାରୁଛନ୍ତି, ଏ ଲୋକମାନଙ୍କ ପାଇଁ, ଲୋକମାନଙ୍କ କେମିତି ଉନ୍ନତି ହେବ, ଲୋକମାନେ କେମିତି ଉଦ୍ଧାର ପାଇବେ, ସେଥିପାଇଁ ଏ ପ୍ରଶ୍ନ ସବୁ ରହିଛି। ସମସ୍ତେ ଯେଉଁ କର୍ମ କରୁଛନ୍ତି, ସୁଖାୟ କର୍ମାଣି କରୋତି ଲୋକେ, କେହି ଏମିତି ନାହିଁ ଦୁଃଖ ପାଇବା ପାଇଁ କର୍ମ କରୁଛନ୍ତି, ସମସ୍ତେ ସୁଖ କରିବା ପାଇଁ କର୍ମ କରୁଛନ୍ତି, ସୁଖାୟ କର୍ମାଣି କରୋତି ଲୋକ ନ ତେଇ ସୁଖଂ ବା ଅନ୍ୟତ୍ ଉପାରମଂ ବା, କିନ୍ତୁ ସୁଖ ପାଇଁ କର୍ମ କଲେ ମଧ୍ୟ ସେମାନେ ସୁଖ ପ୍ରାପ୍ତ ହୁଅନ୍ତି ନାହିଁ ବା ଦୁଃଖରୁ ମଧ୍ୟ ନିବୃତ୍ତି ହୋଇପାରନ୍ତି ନାହିଁ, ବରଂ ବିନ୍ଦେତ ଭୂୟ ତତଏବ ଦୁଃଖମ୍, ଅଧିକରୁ ଅଧିକ ସେମାନେ ଦୁଃଖ ହିଁ ପ୍ରାପ୍ତ ହୁଅନ୍ତି। ତେଣୁ ଜଗତ୍ର ଯୁକ୍ତଂ ଭଗବାନ ବଧେନ, ତେଣୁ କିଭଳି ଭାବରେ ଆମେ ଯୁକ୍ତ ହେବା, କିଭଳି ପ୍ରକୃତରେ ସୁଖ ପ୍ରାପ୍ତ ହେବା ସେଇଟା ଆମେ କୁହନ୍ତୁ। ବିଦୁରମୁନି କହୁଛନ୍ତି ମୈତ୍ରମୁନିକୁ, ଦୁଇଜଣ ମୁନି ମୈତ୍ରମୁନି କହୁଛନ୍ତି, ମୈତ୍ରମୁନି ତାର ଉତ୍ତର ଦେବେ। ତେଣୁ ଲୋକମାନେ ଏଇଭଳି ଭାବରେ ଦୁଃଖକୁ ସୁଖ ବୋଲି ଭାବିକରି ଭୌତିକ ଜଗତରେ କର୍ମ କରି ଚାଲୁଛନ୍ତି, ଏଭଳି ଭାବରେ କର୍ମ କଲେ ଏଭଳି ଭାବରେ, ଏଇଭଳି ଭାବରେ ତାଙ୍କର ଚାଲିଛି ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି, ମୋ କର୍ମ କ'ଣ ମୋହ ଜାଲ ଭିତରେ ରହିଛନ୍ତି। ଷୋଡ଼ଶ ଅଧ୍ୟାୟରେ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କେତେ ପ୍ରକାର ସେମାନେ ଯୋଜନା କରୁଛନ୍ତି, ପ୍ଲାନ୍ ପ୍ରୋଜେକ୍ଟ ସବୁ ଚାଲିଛି। ଚାଲିଛି ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ, ଏଇଭଳି ଭାବରେ କରିବା, ଏଇଭଳି ଭାବରେ କରିବା, ଏଇଭଳି ଭାବରେ ଖାଲି ଗୋଟିଏ ଜୀବନ ନୁହଁ, ଅନେକ ଜନ୍ମ ଚାଲିଗଲାଣି, ବିତିଗଲାଣି, ବହୁନାମ ଜନ୍ମନାମନ୍ତେ ଅନେକ ଜନ୍ମ ବିତି ଯାଉଛି, ତଥାପି ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି, ଏଭଳି ଭାବରେ କରିବା, ବହିରର୍ଥ ମାନିନ। ଏଇଟା ପ୍ରହ୍ଲାଦ ମହାରାଜ ମଧ୍ୟ କହିଲେ, ତାଙ୍କ ପିତାଙ୍କୁ କହିଲେ ସେ କଥା, ନାତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ दुराशया जे बहिरर्थ मानिन अंधा जथांधैर उपनियमाना तेपि स्वतंत्रा मुरुदाम निबद्धा। प्रकृत स्वार्थ कौन आम रही लोक मैंने जानते ना विदु स्वार्थ गति प्रकृत स्वार्थ हूँ भगवान विष्णु शरण जावा किंतु लोक मैंने ये जानते ना कहीं दुराशया जे बहिरर्थ मानिन से बहिरर्थ मानिन ये भौतिक जगत से खोजी बुलूं आनंद जदिव तक सब आशा विफल होथापि से आशा करूँ दुराशया कहती दुराशया जे बहिरर्थ अंधा जथांधे उपनिमाना जड़े अंध अन्य जड़े अंधकर जदि शरण जीवे तेल कौन हम खाले पड़वा ही सार हम गर्तर पड़वा ही सार हम तेपि स्वतंत्र मुरुदाम निबद्ध समस्ते ते अपि से समस्ते ये नेता मान ईशतंत्र्याम बद्धा ईशतंत्र्याम कहले भगवान जो रही गुण तीनोटी गुण से बंधा होकर रही सत्वरजस्तम गुणा प्रकृति समवाद निबद्धति महाबाह देह देहीनम अव्यम समस्ते बंधा होकर रही तेणु ना तो विदु से जानते ना प्रकृत स्वार्थ कौन रही भाव लोक मान कथा से भाई जगत में आम रहीचे तेणु यही भाव जगत में आम अंत पक्ष एति धारणा आम जानूचे जो प्रकृत ये सब रही है सब दुखर कथा दुख आम एति तो ज्ञान आम होती चिकित्सित हो सका उठी मंगल आरती आरंभ कर रात पर्यंत यहाँ आम चिकित्सा चलती भव रोग चिकित्सा चलती तार प्रभुपाद महाराज जन प्रश्न पचारे जे तुम्हें आमको कौ तुम बद्ध जीव बोली तुम्हें कौन मुक्त जीव तेणु यही प्रश्न उत्तर प्रभुपाद महाराज कथा कही कहले आम मुक्त जीव ना जाचे ये बद्ध जीवर लक्षण लोक मैंने जानूना जो से बद्ध अवस्था अच्छा से बंदी होकर रही ये ज्ञान मत ना ये ज्ञान है अंत पक्ष से चिंता करमी मुक्त होबी सी तो जाणी नहीं से बंदी बोली से कमी मुक्त हाँपी चिंता कर तेणु आम ये ज्ञान हो आम बंदी अवस्था रहीचे तेणु मुक्त हाँपी केमी करवस्था हो चिकित्सा कराऊँगी भव सदा सत्र मन विरामात दशम स्कंद प्रथम अध्याय परीक्षित महाराज कथा कहले सुखदेव गोस्वामी चाहून भगवान लीला को विस्तार भाव में वर्णना करने कहीं परीक्षित महाराज कौन से खाद्य ग्रहण करना कौन से पानी ग्रहण करना टी विश्राम नहीं ना तीन दिन तीन राति ऊर्ध हो गला तेणु भगवान लीला को संक्षेप दुई चार श्लोक कहीदे नवम स्कंद चौबीस अध्याय तेणु परीक्षित महाराज ये कथाटी कहले कहे निवृत तर्से उपगीयमाना भवो सदाक्षोत्र मनो विरामात् का उत्तम शोक गुणानुवादात् पुमान विरजेत बिना पशुघ्नात् प्रभु आपण भावुछन्ति कि मु खाद्य ग्रहण करिना बोली मत कि खाद्य ग्रहण करने आप भावुछन्ति से विस्तार भाव वर्णना कले ना कि प्रकृत में मुझे खाद्य ग्रहण करूना न अति दुस्साह ये जो क्षुधाटा अति दुस्साह कई सहय कर पारे ना कि क्षुधा मत कौन बाधा प्रदान करूना यहाँ अति दुस्साह क्षुन्मा तक्त दम भी बाधते जलपान नक मत बाधा आसूना मत कष्ट आसूना किभली ना पीवंतम त्वन मुखामुजम आपणकर मुख पद्मू मु च्युतम हरिकथामृत 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 को पान करुच्ची मुझे अद्वैत कल से गोटे अनुमोदन बढ़िया कथा कही कठे अमृत रही अमृत पान अमृत कौन जो क्षीर सगर अमृत ना बा स्वर्ग अमृत ना बा पाताल लोक अमृत ना चंद्र अमृत बोली कहुए चंद्र अमृत बोली कहुए कृष्णामी चौषधी सेवा समभूत रसात्मक सी मत अमृत बोली चंद्र अमृत बोली कहुए अटा अद्वित प्रभु कहे सीटा अमृत प्रकृत में पीबंतम तम मुखाम्बुजम च्युतम हरिकथामृतम ये हरिकथा हूँ अमृत यहाँ मुझे पान करुच्चे मत कौन बाधा आसूना तेणु से कहले ଯେଉଁମାନେ ନିବୃତ ତର୍ଷେଇ ଉପଜୀୟ ମହାନାଥ, ଯେଉଁମାନେ ଏ ଭବତୃଷ୍ଣାରୁ ଯେଉଁମାନେ ମୁକ୍ତ, ଭୌତିକ ଆସକ୍ତିରୁ ଯେଉଁମାନେ ମୁକ୍ତ, ସେମାନେ ଭଗବାନଙ୍କର ଗୁଣଗାନ କରନ୍ତି। ନିବୃତ ତର୍ଷେଇ ଉପଜୀୟ ମହାନାଥ ଭବୋ ସଦାଶ୍ୱତ ମନ ବିରାମାତ, ଯେଉଁମାନଙ୍କର ତୃଷ୍ଣାରୁ ବିରତି ହୋଇନାହିଁ, ଯେଉଁମାନେ ଭବ ରୋଗରେ ରହିଛନ୍ତି ତାଙ୍କ ପାଇଁ ଏଇଟା ଗୋଟେ ଔଷଧ। ଭବୋ ସଦା ଶ୍ରୋତ୍ର ମନ ବିରାମାତ, ଏ ଶ୍ରବଣ ମାତ୍ରକେ ମନକୁ ଆନନ୍ଦ ପ୍ରଦାନ କରିବ, ଭବ ରୋଗ ଦୂର ହୋଇଯିବ, ମନ ବିରାମାତ। ତେଣୁ କହ ଉତ୍ତମ ଶୋକ ଗୁଣାନୁବାଦାତ, ତେଣୁ ଏଇ ଭଗବାନଙ୍କର ଉତ୍ତମ ଶୋକର ଗୁଣ ଗାନ କରିବାକୁ କେଉଁମାନେ ବିରତ ହେବେ? ବିନା ପଶୁଘ୍ନାଥ, ଯେଉଁମାନେ ପଶୁ ହତ୍ୟାକାରୀ ବା ନିଜେ ନିଜର ହତ୍ୟାକାରୀ ଆତ୍ମହତ୍ୟାକାରୀ ଯେଉଁମାନେ, ସେଇମାନେ ହିଁ ଭଗବାନ ଗୁଣଗାନ କରିବେ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ ହରେ ହରେ ରାମ ହରେ ରାମ ରାମ ରାମ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଭଗବାନଙ୍କର ଏ ଭୌତିକ ଜଗତରେ ସମସ୍ତେ ଏହିଭଳି ଭାବରେ ଅଛନ୍ତି। ଆମର ଅନ୍ତତଃ ପକ୍ଷେ ଏତିକି ଧାରଣା ହେଇଛି ଯେ ଆମେ ବର୍ତ୍ତମାନ ବଦ୍ଧ ଅବସ୍ଥାରେ ରହୁଛୁ, ଆମେ କେମିତି ମୁକ୍ତ ହେବା, ସେଥିପାଇଁ ଆମେ ଚିକିତ୍ସା ଗ୍ରହଣ କରୁଛୁ, ସାଧୁ ବୈଦ୍ୟଙ୍କ ନିକଟକୁ ଆସିଛୁ। ଏଇ ପ୍ରସଙ୍ଗରେ ଥରେ ଆମର ଶିଶୁବନ୍ଧୁ ଗୌରବନ୍ଧୁ ସେ ମହାରାଜ ଗୋଟେ କଥା କହୁଥିଲେ, ଜଣେ ବ୍ୟକ୍ତି ଭାଗବତମ ତୃତୀୟ ସ୍କନ୍ଦ ନବମଧ୍ୟରେ ବ୍ରହ୍ମାଙ୍କ ସ୍ତୁତିରେ ଗୋଟେ ଶ୍ଳୋକ ରହିଛି, ଅହନ୍ୟା ପୂତାର୍ଥ କରଣା ନିଶି ନିଶାୟାନା। ବଦ୍ଧଜୀବମାନଙ୍କର ଅବସ୍ଥା ହେଉଛି ଏଇଭଳି ଭାବରେ, ଅହନ୍ୟା ପୂତାର୍ଥ କରଣା, ଦିବସରେ କେମିତି ଇନ୍ଦ୍ରିୟମାନଙ୍କୁ ତୃପ୍ତି କରିବା ପାଇଁ ସେମାନେ ଲାଗୁଛନ୍ତି। ଅହନ୍ୟା ପୂତାର୍ଥ କରଣା ନିଶି ନିଶାୟାନା, ରାତ୍ରିରେ ନିଶାୟାନା, ରାତ୍ରିରେ ଶୋଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ନିଦ୍ରା ହେଉନାହିଁ। ସେ ନିଶାୟାନା ନାନା ମନରଥ ଧିଆ କ୍ଷଣଭଗ୍ନ ନିଦ୍ରା, ଅନେକ ପ୍ରକାର ମନରଥ ରହିଛି, ଗୋଟେ ମନରଥ ପୂରଣ ହେଲେ ଆଉ ଗୋଟେ ଆସୁଛି, ଆଉ ଗୋଟେ ଆସୁଛି, ଏଇଭଳି ଭାବରେ ନାନା ମନରଥ କ୍ଷଣଭଗ୍ନ ନିଦ୍ରା, ଟିକିଏ ନିଦ୍ରା ତ ହେଉନାହିଁ, ଯଦି ବା ଟିକିଏ ନିଦ୍ରା ହେଲା ସାଙ୍ଗେ ସାଙ୍ଗେ ପୁଣି ଭାଙ୍ଗିଯାଉଛି କ୍ଷଣଭଗ୍ନ ନିଦ୍ରା। ଦୈବା ହତାର୍ଥ ରଚନା ଋଷି ବି ଦେବା, ଦେବତାମାନଙ୍କର ମଧ୍ୟ, ଋଷିମାନଙ୍କର ମଧ୍ୟ, ତାଙ୍କର ମଧ୍ୟ ସବୁ ପ୍ଲାନ୍ ପ୍ରୋଜେକ୍ଟ ରହିଛି, ସେଇଟା ମଧ୍ୟ ଭଗବାନଙ୍କ ଦ୍ୱାରା ସେଇଟା ହତ ହୋଇଯାଉଛି। ଯୁଷ୍ମତ୍ ପ୍ରସଙ୍ଗ ବିମୁଖା ଇଏ ସଂସ୍କରନ୍ତି, ଭଗବାନଙ୍କୁ ଭୁଲି ଯାଇଥିବାରୁ ଏଇ ଭୌତିକ ଜଗତରେ ସେମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛନ୍ତି, ଇଏ ସଂସ୍କରନ୍ତି। ଆମ ଶ୍ରୀଶ୍ରୀମନ୍ତ ଗୌରବଙ୍କୁ ସେ ମହାରାଜ କହିଲେ, ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ନିଶି ନିଶାୟାନା, ତିନି ପ୍ରକାର ବ୍ୟକ୍ତି ଅଛନ୍ତି, କିଏ କିଏ ନା, ରୋଗୀ ଭୋଗୀ ଯୋଗୀ, ତିନି ପ୍ରକାର ବ୍ୟକ୍ତି। ରୋଗୀ ସେ ରୋଗରେ ଛଟପଟ ହେଉଛି, ସେ କ'ଣ ଶୋଇପାରିବ ରାତିରେ, ରୋଗୀ। ଭୋଗୀ ଭୋଗୀ କଥା ପରେ କହିବା, ଯୋଗୀ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ତେଣୁ ତାଙ୍କର କେଉଁଠି ନିଦ ହେବ, ସବୁବେଳେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ 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 ହରେ ହରେ। ଯୋଗୀ ଭଗବାନ ସହିତ ଯୁକ୍ତ ହୋଇଛନ୍ତି, ଆଉ ତାଙ୍କର ନିଦ୍ରା କି ସେଇଟା, ଯୋଗ ନିଦ୍ରା, ଭଗବାନଙ୍କର ଗୁଣଗାନ କରୁଛନ୍ତି, ଆଉ ଶୋଇବେ କେଉଁଠି ସିଏ। ଆମର କାଲି ଆମେ ଶୋଇଲା ବେଳୁ 12 ହେଇଥିଲା, ଆମେ 3 ବେଳୁ 11 ହେଇଥିଲା, ଆମେ ଶୋଇଲା ଉଠିଲା ବେଳୁ 3 ହେଲା, 3 4 ଘଣ୍ଟା ଆମେ ଶୋଇଲୁ। ତେଣୁ ମୁଁ ଏଇଟା ଚିନ୍ତା କରୁଥିଲି, ଯେଉଁମାନେ ମୁକ୍ତ ଯିବ ସେମାନେ 2 ଘଣ୍ଟା 2.5 ଘଣ୍ଟା ଶୁଅନ୍ତି, ସେଥି ମଧ୍ୟ ସବୁବେଳେ ନାହିଁ। ନିଦ୍ରା ହାର ବିହାର କାହାଦି ବିଜିତ ହଉ ଚାତ୍ୟନ୍ତ ଦିନ ଚାହା ଯାଉ, ସେମାନେ ସବୁ ଜୟ କରିଛନ୍ତି, ନିଦ୍ରାକୁ ଜୟ କରିଛନ୍ତି। ପ୍ରଭୁପାଦ ମହାରାଜ ଯଦି 6 ଘଣ୍ଟା ଶୋଇଥାନ୍ତେ ଆଜି ଏତିକି ଶାସ୍ତ୍ର ରଚନା କରିପାରିନଥାନ୍ତେ। 2 ଘଣ୍ଟା 2.5 ଘଣ୍ଟା ଭକ୍ତିମନ ଠାକୁର ସେହିଭଳି ଭାବରେ, ଲୋଚନ ଦାସ ମଧ୍ୟ ସେହିଭଳି ଭାବରେ ଜଣେ ମୁକ୍ତ ଯିବ, ତାଙ୍କର ଆଜି ତିରୁଭାବ ତିଥି। ଲୋଚନ ଦାସଙ୍କର ଗୋଟେ ସଙ୍ଗୀତ ଆମେ ଗାନ କରିବା ଅନ୍ତତଃ ପକ୍ଷେ ଆଜି ତାଙ୍କର ତିରୁଭାବ ତିଥିରେ। ଲୋଚନ ଦାସଙ୍କର ବହୁତ ସୁନ୍ଦର କବିତା ସବୁ ରଚନା କରିଛନ୍ତି, ଭଜନ ସବୁ ରଚନା କରିଛନ୍ତି। ତେଣୁ ଏ ଯେଉଁ ରହିଛନ୍ତି ଏମାନେ ନିଦ୍ରା ଆହାର ବିହା ଏସବୁକୁ ଜୟ କରିଥିଲେ, 2 ଘଣ୍ଟା 2.5 ଘଣ୍ଟା ସେମାନେ ମାତ୍ର ଶୋଉଥିଲେ, ସେତିକି ମଧ୍ୟ ସବୁବେଳେ ସେଇଟା ମଧ୍ୟ ହେଉନଥିଲା ତାଙ୍କର। ଆମେ 6 ଘଣ୍ଟା ନହେଲେ ଆମେ ହେଇପାରିବ ନାହିଁ, ସାଧାରଣ ଯିବା ପାଇଁ 6 ଘଣ୍ଟା ଦରକାର, କିନ୍ତୁ ଯେଉଁମାନେ ଭଗବାନଙ୍କ ସେବାରେ ରହୁଛନ୍ତି ସେମାନେ ତାଙ୍କର ଶରୀର ଆଉ ଭୌତିକ ରହୁନାହିଁ, ତାଙ୍କର ସେଇଟା ଶରୀର ମଧ୍ୟ ସେଇଟା କ'ଣ ଟ୍ରାନ୍ସଜେଣ୍ଡେଣ୍ଟାଲ ହେଇଯାଉଛି, ମାନେ ଭୌତିକ ଶରୀର ପାଇଁ ଏସବୁ ଆବଶ୍ୟକତା ରହିଛି, ଆହାର ନିଦ୍ରା ଭୟ ମୈଥୁନ। କିନ୍ତୁ ଯେଉଁ ଯେଉଁମାନଙ୍କର ଦିବ୍ୟ ଶରୀର ତାଙ୍କ ପାଇଁ ଏସବୁ ଆବଶ୍ୟକତା ନଥାଏ, ସେଥିପାଇଁ କୁହାଗଲା ଆହାର ସଂଖ୍ୟା ଏଇସବୁ ଗୋଟି କେଉଁଠି ଅଛି, ସଂଖ୍ୟା ପୂର୍ବକ ନାମ ଗାନ ନତିଭି କାଳାବସାନି କୁତ୍ରୌ ନିଦ୍ରାହାର ବିହାର କାଦି ଚାତ୍ୟନ୍ତ ଦିନ ଚ ଯେଉଁ ଏଇସବୁ ସଡ଼ ସଡ଼କୁ ସ୍ୱାମୀଙ୍କର କଥା ଆସୁଛି, ସେମାନେ ଏସବୁ ଜୟ କରିଛନ୍ତି। ଯାହାର ବିହାର କାଦି ବିଚ ଚାତ୍ୟନ୍ତ ଦିନ ଚ ଯେଉଁ ତେଣୁ ଇଏ ଏ କଥା କାହିଁକି ଆସିଲା, ରାତିରେ ଶୋଇପାରୁନାହାନ୍ତି। ଗୋରବନ୍ଧୁ ସେ ମହାରାଜ କଥା କହିଲେ, ଯୋଗୀ ଭୋଗୀ ଯୋଗୀ କଥା କୁହାଗଲେ, ଯୋଗୀରେ ବହୁତ କଥା ବଡ଼ ଯୋଗ ହୋଇଗଲା, ଆମେ ଭୁଲିଗଲା ମୂଳ ଶ୍ଳୋକକୁ ମୂଳ କଥାକୁ। ତେଣୁ ଭୋଗୀ କ'ଣ କରୁଛି, ଭୋଗର କୌଣସି ଅସୁବିଧା ନାହିଁ ଭୋଗୀ, ତାଙ୍କର ସବୁ ପ୍ରକାର ଧନ ସମ୍ପତ୍ତି ସବୁ ରହିଛି ଭୋଗୀ, କିନ୍ତୁ ସେ ଶୋଇପାରୁନାହିଁ କାହିଁକି ନା, ସବୁବେଳେ ଚିନ୍ତା କେମିତି ଟଙ୍କାଟା କେମିତି ରହିବ, ମୋଦି ସରକାର କେମିତି ରକ୍ଷା କରିବା, ସେସବୁ ବିଭିନ୍ନ ପ୍ରକାର ଟ୍ୟାକ୍ସରୁ କେମିତି ରକ୍ଷା ପାଇବା, ଏସବୁ ପ୍ଲାନ୍ ପ୍ରୋଜେକ୍ଟ ସବୁ କରି 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 ଟିକିଏ ମୋର କଷ୍ଟରେ ଯଦି ନିଦ୍ରା ହେଲା, ଯଦି ଟିକିଏ ପବନ ହୋଇଗଲା, ତାକୁ କୁକୁର ଭୋକିବ, ଅନେକ କୁକୁର ରହିଛି ତାଙ୍କର, କୁକୁର ଭୋକିବା ଆରମ୍ଭ କରି ପୁଣି ନିଦ୍ର ଭାଙ୍ଗିଯିବ। ତେଣୁ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଧୁ ସେ ମହାରାଜ କହନ୍ତି, ଜଣେ ବ୍ୟକ୍ତି ଏଇଭଳି ଭାବରେ ସେ ଶୋଇପାରୁନଥିଲେ, ଏଇଟା ଗୋଟେ ଡିଜିଜ୍ ମଧ୍ୟ ରହିଛି, ଇନସୋମ୍ନିଆ ବୋଲି କୁହାଯାଏ ତାକୁ, ନିଦ୍ର ସେମାନେ ସାଧାରଣତଃ ଲୋକମାନେ ଶୋଇବା ପାଇଁ ପାଶ୍ଚାତ୍ୟ ଜଗତରେ ଲୋକମାନେ ଶୋଇବା ପାଇଁ ପିଲ୍ ବ୍ୟବହାର କରନ୍ତି, ଶୋଇବା ପାଇଁ ବଟିକା ଔଷଧ ଖାଆନ୍ତି ସେମାନେ, ସ୍ଲିପିଂ ପିଲ୍ ନହେଲେ ସେମାନେ ଶୋଇପାରିବେ ନାହିଁ। ଆମ ଭାରତବର୍ଷ ମଧ୍ୟ ସେସବୁ ଆସିଗଲାଣି, ଲୋକମାନେ ଏଇଭଳି ଅବସ୍ଥା ଶୋଇପାରିବେ ନାହିଁ, ବଟିକା ନଦେଲେ ଶୋଇପାରିବେ, ଶୋଇବା ପାଇଁ ମଧ୍ୟ ବଟିକା ଦରକାର, ସ୍ଲିପିଂ ପିଲ୍। ଆମର ସ୍ଲିପିଂ ପିଲ୍ ହେଉଛି ଏଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ଆମର ଯଦି ନିଦ୍ର ନହେଲେ ମଧ୍ୟ କିଛି ଅସୁବିଧା ନାହିଁ, ଆମର ତ ଚାଲିଛି ଭଗବାନ କଥା ଚାଲିଛି, ଭଗବାନ ନାମ ଚାଲିଛି, ନିଦ୍ର ନହେଲେ କିଛି ଅସୁବିଧା ନାହିଁ। ତେଣୁ ଯାହା ହଉ ସେ ଲୋକ ଜଣଙ୍କ ବହୁତ ପ୍ରକାର ଔଷଧ ବ୍ୟବହାର କଲା, ସ୍ଲିପିଂ ପିଲ୍ ଖାଇକି ମଧ୍ୟ ସେ ଶୋଇପାରୁନଥିଲା। ତେଣୁ ଲାଷ୍ଟକୁ ଶେଷକୁ ସେ ଜଣେ ସାଧୁଙ୍କ ପାଖରେ ଆସି ପହଞ୍ଚିଲା। ତେଣୁ ସାଧୁଙ୍କ ପାଖରେ ଯେତେବେଳେ ଆସି ପହଞ୍ଚିଲା, ସେ କହିଲା, ଗୁରୁଦେବ ମୁନିବର ବା ସାଧୁ ସାଧୁଜୀ, ଆଉ ଏହିଭଳି ଭାବରେ ଆମର ମୋର ନିଦ୍ରା ହେଉନାହିଁ, ମୁଁ ବହୁତ ଔଷଧ ଖାଇଲାଣି, ମୋତେ କିଛି ଔଷଧ କିଛି ଚେରମୂଳି କିଛି ଅଛି ଦେବେ ନା, ଠିକ୍ ଅଛି ତୁମେ ଆସ, ଆମର କଥା ହେଉଛି ଭାଗବତ କଥା ହେବ ସନ୍ଧ୍ୟାବେଳେ, ତୁମେ ଆସିବ ସେଇଠି ବସିବ, ମୁଁ ତୁମକୁ ଦିଆଯିବ ଔଷଧ ଦିଆଯିବ। ତେଣୁ ସେ ଆସି ଶୁଣିଲେ, ସନ୍ଧ୍ୟାବେଳେ ସାଧୁ କଥା କହୁଛନ୍ତି ଭଗବାନ କଥା ଶୁଣିଲେ, ଶୁଣି ଶୁଣି ନିଦ ହେଇଗଲା ସାଙ୍ଗେ ସାଙ୍ଗେ, ଏତେ ଔଷଧ ଖାଉଥିଲେ ଇଏ କରୁଥିଲେ ନିଦ୍ରା ହେଉନଥିଲା, ଭଗବାନ କଥା ଶୁଣିଲା ବେଳେ ସାଙ୍ଗେ ସାଙ୍ଗେ ନିଦ୍ରା ହେଇଗଲା। ତେଣୁ ଭାଗବତ କଥା ସରିଲା, ସାଧୁ ତାଙ୍କର କଥା ସାରିକି ସେ ଗଲେ ତାଙ୍କ ଆଶ୍ରମକୁ ଗଲେ ବା ତାଙ୍କ ସ୍ଥାନକୁ ଗଲେ, ଏବଂ ଶିଷ୍ୟମାନେ ମଧ୍ୟ ପଳାଇ ଯିବେ, ଇଏ ବ୍ୟକ୍ତି ଜଣଙ୍କୁ ଶୋଇଛନ୍ତି। ତେଣୁ ତାଙ୍କୁ ଉଠାଇବା ପାଇଁ ବସିଲା ବେଳେ ସାଧୁ ଜଣଙ୍କୁ ମନା କଲେ, କହିଲେ ନା ତାଙ୍କୁ ଉଠା ନା, ସେ ତାଙ୍କୁ ନିଦ୍ରା ଔଷଧ ଦିଆଯାଇଛି, ଚିକିତ୍ସିତ ହେଉଛନ୍ତି। ଏଇଭଳି ରାତି ପାଇଗଲା, ସକାଳ ହେଲା, ସୂର୍ଯ୍ୟ କିରଣ ଯେତେବେଳେ ପଡ଼ିଲା ତାଙ୍କ ଉପରେ, ସେତେବେଳେ ସେ ତାଙ୍କ ନିଦ ଭାଙ୍ଗିଲା, କହିଲା ଗୁରୁଦେବ କି ଔଷଧ ଦେଲେ ଆଜି ପର୍ଯ୍ୟନ୍ତ ମୁଁ ଶୋଇପାରୁନଥିଲି, ତୁମେ ଆସି ଏଇଭଳି ଭାବରେ ଆମର କଥା ଶୁଣ, ତୁମେ ସେ ଔଷଧ ପ୍ରାପ୍ତ ହୋଇଯିବ। ତେଣୁ ଯାହା ହଉ, ଆମେ ମଧ୍ୟ ଆଜି ପ୍ରକୃତରେ ମୁଁ ନୋଟ୍ ଖାତାରେ ଛାଡ଼ିଯାଇ ଆସିଥିଲି, ତେଣୁ ମୁଁ ଭାବୁଥିଲି କ'ଣ କରିବା, ଭଗବାନ ବ୍ୟବସ୍ଥାରେ ଭଗବାନ ଚାହିଁ ନା ନା, ବିନା ନୋଟ୍ରେ ମଧ୍ୟ ତୁମେ କଥା କହିବ, ସେ କାଗଜ ଖଣ୍ଡ ରହିଯାଇଛି ପଡ଼ିଯାଇଛି ସେଠି ଅଲଗା ଜାଗାରେ। ଯାହା ହଉ, ଆଜି କିନ୍ତୁ ବହୁତ ପବିତ୍ର ଦିବସ, ଲୋଚନ ଦାସ ଠାକୁରଙ୍କର ଯେଉଁ ତିରୁଭାବ ତିଥି, ତିରୁଭାବ ତିଥିରେ ସାଧାରଣତଃ ଭକ୍ତମାନେ ଏ ସଙ୍ଗୀତରୁ ଗାନ କରନ୍ତି, ଯେ ଆଣିଲ ପ୍ରେମଧନ କରୁଣା ପ୍ରଚୁର, କିନ୍ତୁ ଆମେ ଲୋଚନ ଦାସ ଠାକୁରଙ୍କର ଗୋଟେ ଭଜନ ଗାନ କରିବା। ଲୋଚନ ଦାସ ଠାକୁର ବହୁତ ସୁନ୍ଦର ସୁନ୍ଦର ଭଜନ ରଚନା କରିଛନ୍ତି, ତେଣୁ ତାଙ୍କର ଗୋଟେ ଭଜନ ଗାନ କରିବା।
ପରମ କରୁଣ ବହୁ ଦୁଇ ଜନ ନିତାଇ ଗ ଚନ୍ଦ୍ର ପରମ କରୁଣ ଜନନିତାଇ ଗୌରଚନ୍ଦ୍ର ସବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ ସବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ କେବଳ ଆନନ୍ଦ କନ୍ଦ କେବଳ ଆନନ୍ଦ କନ୍ଦ ନିତାଇ ଗୌର ଚନ୍ଦ୍ର କେବଳ ଭଜ ଭଜ ଭାଇ ଚୈତନ୍ୟ ନିତାଇ ସୁଦୃଢ଼ ବିଶ୍ୱାସ କରି ଭଜ ଭଜ ଭାଇ ଚୈତନ୍ୟ ନିତାଇ ସୁଦୃଢ଼ ବିଶ୍ୱାସ କରି ବିଷୟ ଛାଡ଼ିଆ ଶେର ସେ ମଜିଆ ମୁଖେ ବୋଲୋ ହରି ହରି ବିଷୟ ସେ ମଜିଆ ମୁଖେ ବୋଲୋ ହରି ହରି ମୁଖେ ବୋଲୋ ହରି ହରି ମୁଖେ ବୋଲୋ ହରି ହରି ସୁଦୃଢ଼ ବିଶ୍ୱାସ କରି କେବଳ ଦେଖ ରେ ଭାଇ ତ୍ରିଭୁବନ ନାହିଁ ଏମନ ଦୟାଲ ଦାତା ଦେଖ ରେ ଭାଇ ତ୍ରିଭୁବନ ନାହିଁ ଏମନ ଦୟାଲ ଦା ପଶୁ ପକ୍ଷୀ ଝୁରେ ପାଷାଣ ବିଦରେ ଶୁଣି ଯାର ଗୁଣ ଗାଥା ପକ୍ଷୀ ଝୁରେ ରେ ଶୁଣି ଯାର ଗୁଣ ଗାଥା ଶୁଣି ଯାର ଗୁଣ ଗାଥା ଏମାନ ଦୟାଲ ଦାତା ଶୁଣି ଯାର ଗୁଣ ସଂସାରେ ମଜିଆ ରହିଲ ପଡ଼ିଆ ସେ ପଦେ ନା ହଇଲ ଆସ ସଂସାରେ ମଜିଆ ସେ ପଦେ ନା ହଇଲ ଆସ ଆପନା କରମ ଭୁଞ୍ଜାଏ ସମାନ କହେ ଲୋଚନ ଦାସ କରମ ଭୁଞ୍ଜାଏ ସମାନ କହେ ଲୋଚନ ଦାସ କହେ ଲୋଚନ ଦାସ କହେ ଲୋ ପଦେ ନାଇଲ ଆସ କହେଲୋ ମୁଁ ଭାଗବତ ମୁଁ ଆରମ୍ଭରେ କହିଥିଲି ଯେ ଗତକାଲି ଆମେ ଯେଉଁ କହିଲେ ଜୟଦେବ ଗୋସ୍ୱାମୀଙ୍କ ତିରୋଭାବ ଥିଲା ଏବଂ କଏନ୍ସାଇଡ଼୍ କରିଯାଇଥିଲା ଅକ୍ରୂରଙ୍କର ଯେଉଁ ରହିଛି ଦଶାବତାର ସିଏ ମଧ୍ୟ ଅବତାରମାନଙ୍କ ବିଷୟରେ କହୁଥିଲେ କଏନ୍ସାଇଡ଼୍ ହୋଇଗଲା ବର୍ତ୍ତମାନ ମଧ୍ୟ କଏନ୍ସାଇଡ଼୍ ହୋଇଗଲା ମୁଁ ଭାବିଲି ଆଜି କଏନ୍ସାଇଡ଼୍ ହେବନି ବୋଲି କାରଣ ଯେଉଁ ଭୁଞ୍ଜାଏ ସମାନ କର୍ମ ଫାସ ବନ୍ଧନ ଭୋଗ କରୁଛନ୍ତି ଏଠି ମଧ୍ୟ ଅପୂର୍ବ ମଧ୍ୟ ସେ କଥା କହିଲେ ଯାହା ହେଉ ଲୋଚନ ଦାସ ଠାକୁରଙ୍କର କୃପାରୁ ଆଜି ଆମେ ତାଙ୍କ ବିଷୟରେ ଲୋଚନ ଦାସ ଠାକୁର ସେ 1520 ଶତାବ୍ଦୀରେ ଆବିର୍ଭାବ ହୋଇଥିଲେ 34 ବର୍ଷ ତାଙ୍କର ଆବିର୍ଭାବ 34 ବର୍ଷ ପରେ ମହାପ୍ରଭୁଙ୍କର ଆବିର୍ଭାବର 34 ବର୍ଷ ପରେ ଲୋଚନ ଦାସ ଠାକୁର ଆବିର୍ଭାବ ହୋଇଥିଲେ ଲୋଚନ ଦାସ ଠାକୁର ମହାପ୍ରଭୁଙ୍କର ଗୋଟେ ରଚନା କରିଛନ୍ତି ମହାପ୍ରଭୁଙ୍କ ଜୀବନୀ ବିଷୟରେ
ଯାହାକୁ କୁହାଯାଏ ଚୈତନ୍ୟ ମଙ୍ଗଳ, ଏବଂ ସେଇଥିରେ ଏବଂ ଅନ୍ୟାନ୍ୟ ସବୁ ସଙ୍ଗୀତ ସବୁ ରଚନା କରିଛନ୍ତି। ଆମେ ଗୋଟେ ସଙ୍ଗୀତ ପାଠ କଲେ, ଆମେ ସେଦିନ ଯେଉଁ ସଂକ୍ରାନ୍ତି ଦିନ ସେଦିନ ଯେଉଁ ସଙ୍ଗୀତଟି ଗାନ କରିଥିଲେ ମହାପ୍ରଭୁ, ଯେଉଁ ମା ସତୀ ମା ଯେଉଁ ବିକଳ ହେଉଥିଲେ, କ୍ରନ୍ଦନ କରୁଥିଲେ, ମହାପ୍ରଭୁ ଯେଉଁ ସଙ୍ଗୀତଟି ଗାନ କରିଥିଲେ, ସେ ଲୋଚନ ଦାସ ଠାକୁରଙ୍କ ଚୈତନ୍ୟ ମଙ୍ଗଳରେ ଆମେ ଉଦ୍ଧାର କରିଥିଲେ। କେନାରୀ ପୁରୁଷ କେବା କାହାର ପତି, ଏସବୁ ଆମେ ଗାନ କରିଥିଲେ ସେଦିନ। ତେଣୁ ଚୈତନ୍ୟ ମଙ୍ଗଳ ଏଇଭଳି ଭାବରେ ଲୋଚନ ଦାସ ଠାକୁରଙ୍କର କଥା ରହିଛି। ଏ ଗୋଟେ ବୈଦ୍ୟ ଫ୍ୟାମିଲିରେ ସେ ଯାହା ଜନ୍ମ ନେଇଥିଲେ, କୋଗ୍ରାମ ଭିଲେଜ ଅଫ୍ କୋଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା, ବର୍ଦ୍ଧମାନ ଡିଷ୍ଟ୍ରିକ୍ଟରେ। ତାଙ୍କର ଗୁରୁ ହେଉଛନ୍ତି କିଏ, ନରହରି ସରକାର ଠାକୁର। ନରହରି ସରକାର ଯିଏ ରଚନା କରିଛନ୍ତି ଭକ୍ତି ରତ୍ନାକର, ସେ ଗୋଟେ ସଙ୍ଗୀତ କହିଛନ୍ତି, ଆଇ ଆମ୍ ଦି ସର୍ଭାଣ୍ଟ ଅଫ୍ ଠାକୁର ଶ୍ରୀ ନରହରି, ହୁଇଜ୍ ଦ ମାଷ୍ଟର ଅଫ୍ ମାଇ ଲାଇଫ୍, ଦ ଡିଜାୟର୍ ଅଫ୍ ଅଲ୍ ମାଇ ଡିଜାୟର୍ସ, ଆଇ ପ୍ଲେସ୍ ଆଟ୍ ଇଜ୍ ଲୋଟସ୍ ଫିଟ୍, ହୁଇଜ୍ ଇଜ୍ ଦ୍ୟାଟ୍ ଦିସ୍ ଭାଇଲ୍ କ୍ରିଚର୍ ମାଇସେଲ୍ଫ ମାଇଟ୍ ଡେସ୍କ୍ରାଇବ୍ ସମଥିଙ୍ଗ ଏବାଉଟ୍ ଦ ୱଣ୍ଡରଫୁଲ୍ କ୍ୱାଲିଟିଜ୍ ଅଫ୍ ଶ୍ରୀ ଗୌରାଙ୍ଗ ସୁନ୍ଦର, ଇନ୍ ଦିସ୍ ଏକ୍ସପେକ୍ଟେସନ୍ ହି ଇଜ୍ ମାଇ ଓନ୍ଲି ରେଫ୍ୟୁଜ୍। ଚୈତନ୍ୟ ମଙ୍ଗଳ ସତ୍ୱଖଣ୍ଡରେ ଏଇଟାକୁ ସେ ରଚନା କରିଛନ୍ତି। ଲୋଚନ ଦାସ ଠାକୁରଙ୍କର ପିତାଙ୍କର ନାମ ହେଲା କମଳାକର ଦାସ, ଏବଂ ମାଆଙ୍କର ନାମ ହେଉଛି ସଦାନନ୍ଦ ବା ସଦାନନ୍ଦୀ, ସଦାନନ୍ଦ ଯାହା ବି ହେଉ, ସିଏ ଏକମାତ୍ର ତାଙ୍କର ପିତାମାନଙ୍କର ପିତାମାତାଙ୍କର ଏକମାତ୍ର ସନ୍ତାନ ଥିଲେ। ତାଙ୍କର ମାଆଙ୍କର ଯେଉଁ ପିତାଙ୍କ ସ୍ଥାନରେ ମଦର୍ସ ମ୍ୟାଟର୍ନାଲ୍ ଗ୍ରାଣ୍ଡ ଫାଦର୍, ତାଙ୍କ ସେଇଠି ସେ ତାଙ୍କର ଦେଖାଶୁଣା ହେଉଥିଲା, ସେଇଠି ସେ ପାଠଶାଠ ପଢ଼ିଥିଲେ। ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ସିଏ ହି ଏଞ୍ଜୟଡ୍ ଦ ଗୁଡ୍ ଫର୍ଚୁନ୍ ଅଫ୍ ମିଟିଂ ଦ ଡିଭୋଟିଜ୍ ଅଫ୍ ଶ୍ରୀ ଗୌରାଙ୍ଗ। ବହୁତ କମ୍ ସମୟ ବହୁତ କମ୍ ବୟସରେ ଭାରି ଭେରି ୟଙ୍ଗ ଏଜ୍ରେ ସେ ବିବାହ କରିଥିଲେ। ଫ୍ରମ୍ ହିଜ୍ ୟୁଥ୍ ହି ୱାଜ୍ ଭେରି ଆଟାଚ୍ ଟୁ ହିଜ୍ ଶ୍ରୀ ଗୌରସୁନ୍ଦର ଆଣ୍ଡ କନ୍ସିକ୍ୱେଣ୍ଟଲି ଭେରି ଡିସ୍ଇଣ୍ଟରେଷ୍ଟେଡ୍ ଇନ୍ ମ୍ୟାଟେରିଆଲ୍ ଲାଇଫ୍, ଦୋ ହି ୱାଜ୍ ସରାଉଣ୍ଡେଡ୍ ବାଇ ଫ୍ୟାମିଲି, ଫ୍ରେଣ୍ଡସ୍ ଆଣ୍ଡ ସୋସାଇଟି। ଇନ୍ ହିଜ୍ ୟୁଥ୍ ହି ସ୍ପେଣ୍ଟ ଦ ମେଜର୍ ପାର୍ଟ ଅଫ୍ ହିଜ୍ ଟାଇମ୍ ଆଟ୍ ହିଜ୍ ଗୁରୁ ଶ୍ରୀପାଦ ଶ୍ରୀଖଣ୍ଡ, ହ୍ୱେର୍ ହି ଲର୍ନ ହାଉ ଟୁ ଡୁ କୀର୍ତ୍ତନ। ଦ ବୁକ୍ ଦ୍ୟାଟ୍ କମ୍ପୋଜ୍ଡ ଚୈତନ୍ୟ ମଙ୍ଗଳ ୱାଜ୍ ଫ୍ରମ୍ ଦ ଡାଇରୀ ଅଫ୍ ଶ୍ରୀ ମୁରାରୀ ଗୁପ୍ତ। ମୁରାରୀ ଗୁପ୍ତ ଏଇଟାକୁ କଡ଼ଚା ରହିଛି ଲେଖିଥିଲେ, ସେଇଟାକୁ ସେଇଥିରୁ ଇଏ ଚୈତନ୍ୟ ମଙ୍ଗଳ କାବ୍ୟଟି ରଚନା କରିଛନ୍ତି। ମୁରାରୀ ଗୁପ୍ତ ହେଉଛନ୍ତି ହନୁମାନ, ହନୁମାନଜୀଙ୍କ କଥା ଆସିଗଲା। ଚୈତନ୍ୟ ମଙ୍ଗଳରେ ଲୋଚନ ଦାସ ଠାକୁର ଏଇଭଳି ଭାବେ ଲେଖିଛନ୍ତି, ମାଇ ହୋପ୍ ଅଫ୍ ହୋପ୍ସ ଇଜ୍ ଟୁ ବି ନିୟର୍ ଦ ଲୋଟସ୍ ଫିଟ୍ ଅଫ୍ ଶ୍ରୀ ନରହରି ଠାକୁର, ଟୁ ସର୍ଭ ଆଣ୍ଡ ୱର୍ସିପ୍ ହିମ୍ ୱିଥ୍ ମାଇ ଏଭ୍ରି ୱିଥ୍ ମାଇ ଭେରି ଲାଇଫ୍। ଦ ଚେରିଶ ଡିଜାୟାର ଅଫ୍ ଦ ଫଲନ୍ ଲୋଚନ ଦାସ ଇଜ୍ ଟୁ ବି ଆଲାଉଡ୍ ବାଇ ଦ ଗ୍ରେସ୍ ଅଫ୍ ନରହରି ଟୁ ସିଙ୍ଗ ଦ ଗ୍ଲୋରିଜ୍ ଅଫ୍ ଶ୍ରୀ ଗୌରାଙ୍ଗ, ମାଇ ଲର୍ଡ ଶ୍ରୀ ନରହରି ଠାକୁର ଆଣ୍ଡ ଆଇ ଆମ୍ ହି ସର୍ଭାଣ୍ଟ। ଏଇଟା କୁହାଗଲା। ଚୈତନ୍ୟ ମଙ୍ଗଳ ଉପରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇ ଚୈତନ୍ୟ ମଙ୍ଗଳ ଏଭଳି ଭାବରେ ଚୈତନ୍ୟ ମଙ୍ଗଳ। କୃଷ୍ଣଦାସ କବିରାଜ ଗୋସ୍ୱାମୀ ମଧ୍ୟ ରଚନା କରିଛନ୍ତି ତାଙ୍କ ବିଷୟରେ, କୃଷ୍ଣ ଲୀଳା ଭଗ ଭାଗବତେ କହେ ବେଦ ବ୍ୟାସ, ଚୈତନ୍ୟ ଲୀଳାର ବ୍ୟାସ ବୃନ୍ଦାବନ ଦାସ। କବିରାଜ ଗୋସ୍ୱାମୀ ଇଜ୍ ପ୍ରୋବେବ୍ଲି ରେସ୍ପନ୍ସିବଲ୍ ଫର୍ ବୃନ୍ଦାବନ ଦାସ ଠାକୁର୍ସ ୱାର୍କ ବିକମିଂ ନୋନ୍ ଆଜ୍ ଦ ଭାଗବତ ଅଫ୍ ଚୈତନ୍ୟ ଲୀଳା ଅର୍ ଚୈତନ୍ୟ ଭାଗବତ। ଦେର୍ ଆର୍ ମେନି ପାଷ୍ଟ ଟାଇମ୍ସ ଅଫ୍ ଚୈତନ୍ୟ ଦଟ୍ ହାଭ୍ ଓନ୍ଲି ବିନ୍ ଟଚ୍ଡ ଅନ୍ ବ୍ରିଫ୍ଲି ବାଇ ବୃନ୍ଦାବନ ଦାସ ଠାକୁର, ଦିଜ୍ ଆର୍ ଡେସ୍କ୍ରାଇବ୍ଡ ଇନ୍ ଡିଟେଲ୍ ଇନ୍ ଚୈତନ୍ୟ ମଙ୍ଗଳ ଅଫ୍ ଲୋଚନ ଦାସ ଠାକୁର। ବୃନ୍ଦାବନ ଦାସ ଠାକୁର ଯେଉଁ ଚୈତନ୍ୟ ଭାଗବତ ରଚନା କରିଛନ୍ତି ବହୁତ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, କିନ୍ତୁ ମହାପ୍ରଭୁଙ୍କ ଅନେକ ଲୀଳା ଚୈତନ୍ୟ ମଙ୍ଗଳରେ ଲୋଚନ ଦାସ ଠାକୁର ବର୍ଣ୍ଣନା କରିଛନ୍ତି ଏଇଭଳି ଭାବରେ, ଜୟ ଶ୍ରୀ ଶ୍ରୀ ଲୋଚନ ଦାସ ଠାକୁରଙ୍କର ତିର ଶୁଭ ତିରଭାବ ତିଥି ମା ମହୋତ୍ସବ କି, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଆନନ୍ଦ କୋଟି ବୈଷ୍ଣବ କି, ନିତାଇ ଗୋପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ। ଏଥିରେ ମଧ୍ୟ ପରମ କରୁଣ ସଙ୍ଗୀତଟି ରଚନା କରାଯାଇଛି ତାଙ୍କ ଲାଇଫ୍ ହିଷ୍ଟ୍ରିରେ, ଯାହା ଆମେ ପାଠ କଲେ ଚୈତନ୍ୟ ଲୋଚନ ଦାସ ଠାକୁରଙ୍କ କୃପା ଭିକ୍ଷା କଲେ ଆଜିର ପବିତ୍ର ତିଥିରେ। ହେଇଗଲା ତ ମୁଁ ବୁର୍ଲାରେ ଅଛି। ଆଜ୍ଞା ଆଜ୍ଞା କୋଉଠିକି କୋଉଠି ଫୋର୍ ହ୍ୱିଲର୍ରେ ଏହେ ମୁଁ ଦେଖେ ପଚାରୁଛି ଯଦି କିଛି କେତେବେଳେ ପହଞ୍ଚିବେ ଆପଣ ଉପରଗୁଡ଼ା ଆଚ୍ଛା ଆଚ୍ଛା ହଉ ହଁ 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 ହଁ।